ప్రభుపాదకి జై శ్రీకాన సంస్థపకాచార్య శ్రీల ప్రభుపాదకి జయ విష్ణుపాద పరమహంస పరిపాదాచార్యాష్టపరసీమాత్ భక్తి సిద్ధాంత సరస్వతి ఠాకూర్ మహారాజుల ప్రభుపాదకి జయ అనంతగుడి వైష్ణవ వృందకి జయ నమాచార్య శ్రీల హరిదాస్ ఠాకూర్కి ప్రేమ కహో శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివాసాది గౌర భక్త వృందకి జయ శ్రీ శ్రీ రాధా కృష్ణ గోపగతినాథ్ శ్యామకుండ రాధాకుండ గిరి గవర్ధానకి జయ శ్రీ వృందావన ప్రధానకి జయ శ్రీ మహాపున్నవతి విధానకి జయ శ్రీ జగన్నాథపురి ధామకి జయ గంగాదేవి జమునాదేవికి జయ భక్తి దేవికి జయ శ్రీమతి తులసి మహారాణికి జయ శ్రీ హరినామ సంకీర్తనకి జయ శ్రీ శ్రీ గౌర్నితాయికి జయ శ్రీ శ్రీ కృష్ణ బలరామకి జయ శ్రీ శ్రీ రాధా శ్యామ సుందర విశాఖదేవికి జయ శ్రీ జగన్నాథ బలదేవ సుభద్ర మహారాణికి జయ సమవేత భక్త వృందకి నితాయ గౌర్పమానందే హరి హరి
Krishna
चैतन्य नमने गौरतिसे नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि गौर भक्त वृंद। हरे कृष्ण 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 हरे हरे, हरे राम हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। हरे कृष्ण 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 हरे हरे, हरे राम 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 हरे हरे। आज एठार उपस्थित भक्त सज्जन वृंद एवं मातृवृंद, आम गत काली ଭଗବାନ ଶ୍ରୀକୃଷ୍ଣଙ୍କର ଆବିର୍ଭାବ ସମ୍ବନ୍ଧରେ ଆଲୋଚନା କରୁଥିଲେ, କିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କ ହୃଦୟରୁ ପ୍ରକଟ ହେଲେ, ବସୁଦେବ ଏବଂ ଦେବକୀଙ୍କ ସମ୍ମୁଖରେ। ଯଦିଓ ସେ ବାଳକ ରୂପରେ ପ୍ରକଟ ହେଲେ, କିନ୍ତୁ ସେ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ଶଙ୍ଖ ଚକ୍ର ଗଦା ପଦ୍ମ ଏବଂ ମସ୍ତକରେ ମୁକୁଟ କର୍ଣ୍ଣରେ କୁଣ୍ଡଳ ଏପରି ସେ ବିଭୂଷିତ ହେଇ ସର୍ବାଙ୍ଗ ବିଭୂଷିତ ହେଇ ସେ ପ୍ରକଟ ହେଇଥିଲେ ଏବଂ ଭଗବାନଙ୍କୁ ଏହିପରି ରୂପରେ ଦର୍ଶନ କରି ବସୁଦେବ ଏବଂ ଦେବକୀ ବିସ୍ମିତ ହେଇଥିଲେ, ଆଶ୍ଚର୍ଯ୍ୟଚକିତ ହେଇଥିଲେ। ତେଣୁ ବର୍ତ୍ତମାନ ବସୁଦେବ ଏବଂ ଦେବକୀ ଯେଉଁମାନେ କି କଂସର ଭୟରେ ଭୟଭୀତ ଥିଲେ, କାରଣ ସେମାନେ ଦେଖିଥିଲେ ତାଙ୍କର ଚକ୍ଷୁ ସମ୍ମୁଖରେ କଂସ କିପରି ତାଙ୍କର ଗୋଟିଏ ପରେ ଗୋଟିଏ ସନ୍ତାନକୁ ହତ୍ୟା କରିଥିଲା, ତେଣୁ ସେମାନେ ଅତ୍ୟନ୍ତ ଭୟଭୀତ ଥିଲେ। ତେଣୁ ବସୁଦେବ ଯଦିଓ ଭଗବାନଙ୍କୁ ଏପରି ଉପରେ ଦର୍ଶନ କରୁଛନ୍ତି ଏବଂ ସେ ସ୍ଥିର ନିଶ୍ଚିତ ହୋଇଛନ୍ତି ଯେ ଭଗବାନ ବର୍ତ୍ତମାନ ତାଙ୍କର ପୁତ୍ର ରୂପରେ ଆବିର୍ଭୂତ ହୋଇଛନ୍ତି, ତାଙ୍କର କିଞ୍ଚିତ ପରିମାଣରେ ସେ କଂସର ଭୟ ଦୂରୀଭୂତ ହୋଇଛି ଏବଂ ବସୁଦେବ ବର୍ତ୍ତମାନ ଭଗବାନଙ୍କୁ ହାତ ଯୋଡ଼ି ପ୍ରାର୍ଥନା କରୁଛନ୍ତି। ବିଦିତୋସି ଭବାନ ସାକ୍ଷାତ ପୁରୁଷ ପ୍ରକୃତି ପରଃ। ତେଣୁ ବର୍ତ୍ତମାନ ବସୁଦେବ କହୁଛନ୍ତି ଯେ ହେ ପ୍ରଭୁ, ମୁଁ ବର୍ତ୍ତମାନ ଜାଣିପାରୁଛି ଠିକ ଭାବରେ ଯେ ଆପଣ କୌଣସି ସାଧାରଣ ବାଳକ ନୁହନ୍ତି, ଆପଣ ହେଉଛନ୍ତି ସାକ୍ଷାତ ପୁରୁଷ ପ୍ରକୃତ ପର, ଆପଣ ହେଉଛନ୍ତି ସାକ୍ଷାତ ପରମ ପୁରୁଷ ଯିଏକି ଭୌତିକ ପ୍ରକୃତିର ବହୁ ଉର୍ଦ୍ଧ୍ୱରେ। କାରଣ ଏ ଭୌତିକ ସଂସାରରେ ସମସ୍ତ ଜୀବମାନଙ୍କର ସୃଷ୍ଟି ଭୌତିକ ପ୍ରକୃତି ଦ୍ୱାରା ହେଉଛି, ଯଦିଓ ଆତ୍ମା ଭଗବାନଙ୍କର ନିତ୍ୟ ଅଂଶ ବିଶେଷ, କିନ୍ତୁ ଏ ଶରୀର ଭୌତିକ ପ୍ରକୃତି ଦ୍ୱାରା ପ୍ରାପ୍ତ ହେଉଛି, ତେଣୁ ଏ ଶରୀରକୁ ଭୌତିକ ଶରୀର ବୋଲି କୁହାଯାଉଛି ଏବଂ ଏ ଭୌତିକ ଶରୀର ଭୂତ ପ୍ରକୃତି ଦ୍ୱାରା ଦିଆଯାଇଥିବା ହେତୁ ଏହା ଜନ୍ମ ମୃତ୍ୟୁ ଜରାବ୍ୟାଧିକୁ ପ୍ରାପ୍ତ ହେଉଛି। କିନ୍ତୁ ଭଗବାନ କୃଷ୍ଣଙ୍କର ଶରୀର ତାହା ଭୌତିକ ପ୍ରକୃତି ଦ୍ୱାରା ପ୍ରଦତ୍ତ ଶରୀର ନୁହେଁ, ଭଗବାନ କୃଷ୍ଣଙ୍କ ଶରୀର ହେଉଛି ଦିବ୍ୟ ଆଧ୍ୟାତ୍ମିକ। ତେଣୁ ତାଙ୍କର ଶରୀର ଭୌତିକ ଶରୀର ପରି ଜନ୍ମ ମୃତ୍ୟୁ ଜରାବ୍ୟାଧି ଦ୍ୱାରା ପ୍ରଭାବିତ ନୁହେଁ, ଯଦିଓ ତାଙ୍କର ଶରୀର ଠିକ ଭୌତିକ ଶରୀର ପରି ଦେଖାଯାଇଥାଏ କିନ୍ତୁ ତାହା ଭୌତିକ ଶରୀର ନୁହେଁ, ବା ରକ୍ତ ମାଂସ ହାଡ଼ରେ ଗଢ଼ା ଶରୀର ନୁହେଁ। ତେଣୁ ବସୁଦେବ କହୁଛନ୍ତି ଯେ ଆପଣ ଏଇ ଭୌତିକ ପ୍ରକୃତିର ବହୁ ଉର୍ଦ୍ଧ୍ୱରେ, ଆପଣ ହେଉଛନ୍ତି ମାୟାଧୀତ, ଏଇ ଭୌତିକ ପ୍ରକୃତି ବା ମାୟା ଆପଣଙ୍କର ଅଧୀନ। ତେଣୁ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ମାୟା ଭକ୍ଷିଣ ପ୍ରକୃତି ସୁହେତେ ସତରାଚରଂ ହେତୁ ନାନେ ନକୁନ୍ତେ ଜଗତ ବି ପରିବର୍ତ୍ତେ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ମୋର ଅଧ୍ୟକ୍ଷତାରେ ଏ ଭୌତିକ ପ୍ରକୃତି କାର୍ଯ୍ୟ କରୁଛି। ତେଣୁ ଭଗବାନ ହେଉଛନ୍ତି ଭୌତିକ ପ୍ରକୃତିର ଅଧୀଶ୍ୱର, ସେ ଭୌତିକ ପ୍ରକୃତିର ଅଧୀନ ନୁହନ୍ତି, କିନ୍ତୁ ଆମେ ସମସ୍ତେ ଭୌତିକ ପ୍ରକୃତିର ଅଧୀନ। ତେଣୁ ବସୁଦେବ ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି ଆପଣ ହେଉଛନ୍ତି ସାକ୍ଷାତ ପରମ ପୁରୁଷ, ସମସ୍ତ ଭୌତିକ ପ୍ରକୃତିର ଉର୍ଦ୍ଧ୍ୱରେ ଏବଂ କେବଳ ଅନୁଭବ ଆନନ୍ଦ ସ୍ୱରୂପ ସର୍ବବୁଦ୍ଧି ରୂପ, ଏବଂ ଆପଣ କେବଳ ଏଇ ଦିବ୍ୟ ଜ୍ଞାନ ଦ୍ୱାରା ହିଁ ଆପଣଙ୍କୁ ଜଣାଯାଇପାରିବ, ଆପଣଙ୍କୁ ଅନୁଭବ କରାଯାଇପାରିବ। ଅବଶ୍ୟ ଏଇ ଦିବ୍ୟ ଜ୍ଞାନ ଭଗବତ ସମ୍ବନ୍ଧୀୟ ଜ୍ଞାନ, ଭଗବାନଙ୍କ ସମ୍ବନ୍ଧରେ ଯେଉଁ ଜ୍ଞାନ, ସେଥିପାଇଁ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ଜନ୍ମ କର୍ମ ତମେ ଦିବ୍ୟ ଏବଂ ଯୋ ବ୍ୟକ୍ତି ତତ୍ତ୍ୱତଃ ତେକ୍ତା ଦେହଂ ପୁନର୍ଜନ୍ମ ନୈତି ମାନେତି ସ୍ୱର୍ଗ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ମୋର ଜନ୍ମ ଏବଂ କର୍ମ ଦୁଇଟି ଯାକ ଦିବ୍ୟ, ଏହାକୁ ଯେ ତତ୍ତ୍ୱତଃ ଜାଣେ ସେ ମୃତ୍ୟୁ ପରେ ମୋର ଧାମକୁ ପ୍ରାପ୍ତ ହେବ। ତେକ୍ତା ଦେହଂ ପୁନର୍ଜନ୍ମ ନୈତି, ସେ ଶରୀର ତ୍ୟାଗ କଲା ପରେ ଭୌତିକ ସଂସାରରେ ତାର ପୁନଃ ଜନ୍ମ ହେବ ନା। ତେଣୁ ତତ୍ତ୍ୱତଃ ଭଗବାନଙ୍କୁ ଜାଣିବା, କେବଳ ଶାସ୍ତ୍ର ଅଧ୍ୟୟନ କଲେ ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ଯେପର୍ଯ୍ୟନ୍ତ ଆମର ସେ ଅନୁଭବ ନହେଇ ଭଗବାନଙ୍କ ଦିବ୍ୟତା। ତେଣୁ ସେଥିରେ କୁହାଯାଇଛି ଜ୍ଞାନ ଏବଂ ବିଜ୍ଞାନ, ବିଜ୍ଞାନ ହେଉଛି ଅନୁଭୂତ ଜ୍ଞାନ ଯାହାକୁ ଆମେ ଜୀବନରେ ଅନୁଭବ କରିବା। ତେଣୁ ଏଠାରେ ବସୁଦେବ କହୁଛନ୍ତି କେବଳ ଅନୁଭବ ଆନନ୍ଦ ସ୍ୱରୂପ, କେବଳ ଆପଣ ଅନୁଭବରେ ହିଁ, ଅନୁଭବ ଜନିତ ଜ୍ଞାନ ଦ୍ୱାରା ହିଁ ଆପଣଙ୍କୁ କେହି ଜାଣିପାରିବ। ଅର୍ଥାତ୍ ବ୍ୟକ୍ତି ଏଇ ଦିବ୍ୟଜ୍ଞାନକୁ ପ୍ରାପ୍ତ ହିଁ ଯେତେବେଳେ ଏଇ ଦିବ୍ୟଜ୍ଞାନ ଉପରେ ତାର ଦୃଢ଼ ବିଶ୍ୱାସ ରହିଛି ଯେ ଏବଂ ତାକୁ ସେ ଅନୁଭବ କରିବ ନିଜ ଜୀବନରେ, ତାହେଲେ ସେ ପ୍ରକୃତ ଭଗବାନଙ୍କର ତତ୍ତ୍ୱକୁ ବୁଝିବା ପାଇଁ ସମର୍ଥ ହେବ। ଏବଂ ଭଗବାନ ହେଉଛନ୍ତି ସର୍ବବୁଦ୍ଧି ଦୃକ୍, ସେ ସବୁକିଛି ଦର୍ଶନ କରୁଛନ୍ତି। ତେଣୁ ସେ ପରମାତ୍ମା ରୂପରେ ସମସ୍ତଙ୍କ ହୃଦୟରେ ରହିଛନ୍ତି, ସମସ୍ତ ଅଣୁ ପରମାଣୁରେ ମଧ୍ୟ ବ୍ୟାପ୍ତ ରହିଛନ୍ତି। ତେଣୁ ଏହା ହେଉଛି ଭଗବାନଙ୍କର ଅସୀମିତ ଶକ୍ତି। ଯଦିଓ ଭଗବାନ ଏକ ସମୟରେ ନିଜ ଧାମରେ ରହିଛନ୍ତି, ଏକ ସମୟରେ ସେ ସମସ୍ତଙ୍କ ହୃଦୟରେ ପରମାତ୍ମା ରୂପରେ ବିରାଜମାନ ହେଉଛନ୍ତି, ପ୍ରତ୍ୟେକ ଅଣୁ ପରମାଣୁରେ ମଧ୍ୟ ବ୍ୟାପ୍ତ ରହିଛନ୍ତି। ଏହା କିପରି ସମ୍ଭବ ହେଉଛି ଆମେ ଆମର କ୍ଷୁଦ୍ର ବୁଦ୍ଧି ଦ୍ୱାରା ଜାଣିପାରିବା ନାହିଁ, କାରଣ ଆମର ଭୌତିକ ବୁଦ୍ଧି ଦ୍ୱାରା ଆମେ ଏତିକି ଜାଣିଛୁ ଯେ ଆମେ ଯେତେବେଳେ ଗୋଟିଏ ସ୍ଥାନରେ ରହୁ, ଏକ ସମୟରେ ଆମେ ଅନ୍ୟ ସ୍ଥାନରେ ଉପସ୍ଥିତ ହୋଇପାରିବା। ଯେପରି ଆପଣମାନେ ଏଠାରେ ବସିଛନ୍ତି, ଏକ ସମୟରେ ବର୍ତ୍ତମାନ ଅନ୍ୟ କୌଣସି ଠାରେ ଉପସ୍ଥିତ ହୋଇପାରିବେ, କିନ୍ତୁ ଭଗବାନ କୃଷ୍ଣ ଗୋଟିଏ ସ୍ଥାନରେ ଥାଇ ମଧ୍ୟ ଅନେକ ସ୍ଥାନରେ ଏକ ସମୟରେ ଉପସ୍ଥିତ ହୋଇପାରିବେ। ଏହା ହେଉଛି ତାଙ୍କର ଅତ୍ୟନ୍ତ ଶକ୍ତି, ସେଥିପାଇଁ ସେ ଭଗବାନ। ତେଣୁ ସେ ସର୍ବଦୃକ୍ ସର୍ବବୁଦ୍ଧି, ସମସ୍ତଙ୍କର ବୁଦ୍ଧି ସ୍ୱରୂପ। ପ୍ରକୃତ ପକ୍ଷେ ଆମର ସମସ୍ତ ବୁଦ୍ଧି ଜ୍ଞାନ କୃଷ୍ଣଙ୍କ ଠାରୁ ଆସୁଛି। ସେଥିପାଇଁ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ସର୍ବସ୍ୱ ତାହଂ ହୃଦି ସନ୍ନିବିଷ୍ଟ ମତ ସ୍ମୃତି ଜ୍ଞାନ ଅପହନଂ, ମୁଁ ସମସ୍ତଙ୍କ ହୃଦୟରେ ନିବାସ କରୁଛି ପରମାତ୍ମା ରୂପରେ, ଏବଂ ମୋ ଠାରୁ ବ୍ୟକ୍ତିର ଜ୍ଞାନ ଆସୁଛି ଏବଂ ସ୍ମୃତି ଶକ୍ତି ଏବଂ ବିସ୍ମରଣ ଶକ୍ତି। ତା ମଧ୍ୟ ଭଗବାନ କୃଷ୍ଣଙ୍କ ଠାରୁ ଆସୁଛି। ତେଣୁ ଭଗବାନ କୃଷ୍ଣ କହୁଛନ୍ତି ମୋ ଠାରୁ ସ୍ମୃତି ଏବଂ ବିସ୍ମରଣ ଶକ୍ତି ସବୁ ଆସୁଛି। ଅର୍ଥାତ୍ କୃଷ୍ଣ ଚାହିଁଲେ କାହାକୁ ମନେ ପକେଇଦେବେ, ସେ ଚାହିଁଲେ କାହାକୁ ଭୁଲେଇଦେବେ, ଚାହିଁଲେ କାହାକୁ ଜ୍ଞାନ ପ୍ରଦାନ କରିବେ ଦିବ୍ୟ ଜ୍ଞାନ, ଚାହିଁଲେ ତାର ଜ୍ଞାନକୁ ନଷ୍ଟ ବି କରିପାରିବେ। ସେସବୁ ନିୟନ୍ତ୍ରଣ କରୁଛନ୍ତି ହୃଦୟରେ ବସି ପରମାତ୍ମା ରୂପରେ। କିନ୍ତୁ ଯେଉଁମାନେ ଏ ସତ୍ୟକୁ ଜାଣିନାହାନ୍ତି ସେମାନେ ଭାବନ୍ତି ଯେ ମୁଁ ବହୁତ ବୁଦ୍ଧିମାନ ଜ୍ଞାନବାନ ବା ମୋର ବହୁତ ସ୍ମୃତି ଶକ୍ତି ରହିଛି, ମୁଁ ମନେ ରଖିପାରୁଛି ବା ମୁଁ ଭୁଲି ଯାଉଛି। କିନ୍ତୁ ଏସବୁ କୃଷ୍ଣଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି। ଭଗବାନ ହୃଦୟରେ ପରମାତ୍ମା ରୂପରେ ବସି ନିୟନ୍ତ୍ରିତ କରୁଛନ୍ତି। କାହାକୁ କେତେ ଜ୍ଞାନ ପ୍ରଦାନ କରିବେ, କେତେ ସ୍ମୃତି ଶକ୍ତି ପ୍ରଦାନ କରିବେ, କାହାକୁ କେତେ ବିସ୍ମୃତି ଦେବେ, ତେଣୁ ଭଗବାନ କହୁଛନ୍ତି ମୁଁ ହୃଦୟରେ ବସି ଏସବୁ ପ୍ରଦାନ କରୁଛି। ତେଣୁ ସେ ହେଉଛନ୍ତି ସର୍ବ ବୁଦ୍ଧି ଏବଂ ସର୍ବଦୃତ, ସବୁକିଛି ଦେଖୁଛନ୍ତି। ଆମେ ଯାହା କିଛି କରୁଛେ ସଂସାରରେ, ଯାହା ଚିନ୍ତା କରୁଛେ, ଭଗବାନ ସବୁକିଛି ଜାଣନ୍ତି ପରମାତ୍ମା ରୂପରେ, ସେ ଅନ୍ତର୍ଜ୍ଞାନ। ତେଣୁ ଆମେ ଭଗବାନଙ୍କ ଠାରୁ କୌଣସି ଜିନିଷ ଲୁଚେଇ ପାରିବା ନାହିଁ। ସେ ଆମର ପ୍ରତିଟି କର୍ମର ସାକ୍ଷୀ ଭାବରେ ରହିଛନ୍ତି, ପାପ ପୁଣ୍ୟ ସବୁ କର୍ମର ସାକ୍ଷୀ। ତେଣୁ ସେହି ଅନୁସାରେ ଆମେ ପୁଣ୍ୟ କର୍ମ କଲେ ସୁଖ ଭୋଗ କରିଥାଉ, ପାପ କର୍ମ କରିଥିଲେ ଦୁଃଖ ଭୋଗ କରିଥାଉ। ତେଣୁ ବର୍ତ୍ତମାନ ପୁଣି ବସୁଦେବ କହୁଛନ୍ତି ତମସ୍ ଲୋକସ୍ ବିଭୋ ରିରିକ୍ଷୁ ଗୃହେ ପକ୍ଷି ମମା ଅଖିଳେଶ୍ୱର। ହେ ଅଖିଳେଶ୍ୱର, ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସ୍ୱାମୀ, ଆପଣ ଲୋକସ୍ ରିରୁକ୍ଷୁ ଏ ସମସ୍ତ ଲୋକର ରକ୍ଷା ପାଏ, ସୁରକ୍ଷା ପାଏ, ଗୃହେ ଅବତୀର୍ଣ୍ଣ, ଆପଣ ମୋର ଗୃହରେ ଅବତୀର୍ଣ୍ଣ ହେଇଛନ୍ତି। ରାଜନ୍ୟ ସଂଜ୍ଞା ଅସୁର କୋଟି ଯୁଥ ପାଇ, ବର୍ତ୍ତମାନ କୋଟି କୋଟି ସଂଖ୍ୟାରେ ରାଜନ୍ୟ ବର୍ଗ ଯେଉଁମାନେ କି ପ୍ରକୃତ ପକ୍ଷେ ନାମ ମାତ୍ରକୁ ରାଜା, କିନ୍ତୁ ସେମାନଙ୍କର ସ୍ୱଭାବ ଆସୁରିକ, ଆସୁରିକ ସ୍ୱଭାବ ଯୁକ୍ତ। କାରଣ ଯେଉଁମାନେ ପ୍ରକୃତ ରାଜା ସେମାନେ ଧାର୍ମିକ ହେବେ, ଧର୍ମ ଅନୁସାରେ ରାଜ୍ୟ ଶାସନ କରିବେ, ତାହା ହେଉଛି ରାଜାମାନଙ୍କର କର୍ତ୍ତବ୍ୟ। ଯଦି ରାଜା ଧାର୍ମିକ ହୁଏ ତାହେଲେ ପ୍ରଜାମାନେ ଧାର୍ମିକ ହେବେ, ସେ ରାଜ୍ୟରେ ପ୍ରଜାମାନେ ସୁଖରେ କାଳତିପାତ କରିବେ। କିନ୍ତୁ ରାଜା ଯଦି ବିଧର୍ମୀ ଆସୁରିକ ପ୍ରକୃତି ସମ୍ପନ୍ନ ତାହେଲେ ସେ ରାଜ୍ୟରେ ପ୍ରଜାମାନେ କେବେ ସୁଖ ଶାନ୍ତିରେ ରହିପାରିବେ ନାହିଁ। ତେଣୁ ବସୁଦେବ କହୁଛନ୍ତି ଯେ ଯେଉଁ ରାଜନ୍ୟ ସଂଜ୍ଞକ ଅର୍ଥାତ୍ ରାଜନ୍ୟ ରାଜା ରୂପକ ରାଜା ପରି ଯେଉଁମାନେ ରହିଛନ୍ତି ଛଦ୍ମ ବେଶରେ ସେମାନେ ପ୍ରକୃତ ପକ୍ଷେ ହେଉଛନ୍ତି ଅସୁର, ଅସୁର ଯୁଥପେ କୋଟି ଯୁଥପେ ନିର୍ବୀୟ ମାନା ନିହାନିଚ୍ଛ ସେ ଚମ। ତେଣୁ ଆପଣ ଯେ ଅବତୀର୍ଣ୍ଣ ହେଇଛନ୍ତି ମୋର ଗୃହରେ, ତେଣୁ ଏ ରାଜନ୍ୟ ବର୍ଗ ଯେଉଁମାନେ ସେମାନଙ୍କର ଆସୁରିକ ପ୍ରକୃତି ସମ୍ପନ୍ନ ସେମାନେ ତାଙ୍କର ଆସୁରିକ ସେନାମାନଙ୍କୁ ନେଇ ଏଇ ପୃଥିବୀ ପୃଷ୍ଠରେ ବିଚରଣ କରୁଛନ୍ତି, ସେଇଥିପାଇଁ ସେମାନେ ପୃଥିବୀର ଭାର ସଦୃଶ ହେଇଛନ୍ତି। ତେଣୁ ଆପଣ ନିଶ୍ଚିତ ଭାବରେ ଏଇ ରାଜନ୍ୟ ବର୍ଗ ଆଫ୍ରିକା ପ୍ରବୃତ୍ତି ସମ୍ପନ୍ନ ରାଜାମାନଙ୍କୁ ସେମାନଙ୍କର ସେନାବାହିନୀ ସହିତ ଆପଣ ନିଶ୍ଚିତ ଭାବରେ ବଧ କରିବା ପାଇଁ ଅବତୀର୍ଣ୍ଣ ହେଇଛନ୍ତି, ମୁଁ ଏକଥା ଜାଣିପାରୁଛି। ପୁଣି କହୁଛନ୍ତି ଯେ ଅୟଙ୍କୁ ଅସଭ୍ୟତ ଜନ୍ମ ନଉ ଗୃହେ ସୁସ୍ଥ ଅଗ୍ରଦାଂଶ ବ୍ୟବଧିତ ସୁରେଶ୍ୱର ନେବଧିତ ସୁରେଶ୍ୱର। ତେଣୁ ଯଦିଓ ବସୁଦେବ ଭଗବାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାର୍ଥନା କରୁଛନ୍ତି ଭଗବାନ ରୂପରେ, କିନ୍ତୁ ଭଗବାନ ଯେ ତାଙ୍କର ପୁତ୍ର ରୂପରେ ଅବତୀର୍ଣ୍ଣ ହୋଇଛନ୍ତି, ତେଣୁ ତାଙ୍କ ହୃଦୟରେ ଏଇ ବାତ୍ସଲ୍ୟ ପ୍ରେମ ମଧ୍ୟ ଉଦୟ ହେଉଛି ଏକ୍ସେଥ, ଯେ ଭଗବାନ ତାଙ୍କର ପୁତ୍ର ରୂପରେ ଅବତୀର୍ଣ୍ଣ ହୋଇଛନ୍ତି, ତେଣୁ ଭଗବାନଙ୍କର ସୁରକ୍ଷା ପାଇଁ ବର୍ତ୍ତମାନ ବାସୁଦେବ ଚିନ୍ତିତ ହୋଇପଡ଼ୁଛନ୍ତି। ଏହା କେବଳ ବାତ୍ସଲ୍ୟ ପ୍ରେମ ଦ୍ୱାରା ହିଁ ସମ୍ଭବ ହୋଇଥାଏ। ଯେପରି ପିତାମାତାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ରହିଥାଏ ଏବଂ ପିଲାମାନଙ୍କର ସୁରକ୍ଷା ପାଇଁ ସେମାନେ ଚିନ୍ତିତ ହୋଇଥାନ୍ତି, ଠିକ୍ ସେହିପରି ବସୁଦେବ ଭଗବାନଙ୍କୁ ପୁତ୍ର ରୂପରେ ପାଇ ତାଙ୍କର ସୁରକ୍ଷା ପାଇଁ ଚିନ୍ତିତ ହୋଇପଡ଼ୁଛନ୍ତି। ଯଦିଓ ସେ ଜାଣିଛନ୍ତି ଯେ ଭଗବାନ ଏହି ଆଶ୍ରିକ ପ୍ରକୃତି ସମ୍ପନ୍ନ ଲୋକମାନଙ୍କୁ ବା ରାଜାମାନଙ୍କୁ ବଧ କରିବା ପାଇଁ ଅବତୀର୍ଣ୍ଣ ହୋଇଛନ୍ତି, କିନ୍ତୁ କିଛି ସମୟ ପାଇଁ ଏହି ବାତ୍ସଲ୍ୟ ପ୍ରେମ ଦ୍ୱାରା ସେ ଆଦିଷ୍ଟ ଚିତ୍ତ ହେଉଛନ୍ତି, ଯାହାଫଳରେ କଂସର ଭୟ ତାଙ୍କ ମନରେ ଏତେ ପ୍ରବେଶ କରିଛି ଏପରି ଭାବରେ। ତେଣୁ ସେ ବର୍ତ୍ତମାନ ସ୍ମରଣ କରୁଛନ୍ତି ପୂର୍ବ ଘଟଣା ଭଳି ଭଳି, ଯେପରି ପୂର୍ବରେ ଯେତେବେଳେ ବି ତାଙ୍କର ସନ୍ତାନ ଉତ୍ପନ୍ନ ହୁଏ କଂସ କିପରି ସେ ସନ୍ତାନ ଜନ୍ମର ସମ୍ବାଦ ଶ୍ରବଣ କରି ଆସି ସେମାନଙ୍କୁ ବଧ କରିଥାଏ ସେ କଥା ମନେ ପକାଉଛନ୍ତି ବସୁଦେବ। ତେଣୁ କହୁଛନ୍ତି ଅୟଙ୍କୁ ଅସଭ୍ୟ ତବ ଜନ୍ମ ନ ଗୃହେ ସୁତ୍ୱା, ଏଇ କଂସ ସେ ପ୍ରକୃତରେ ଯେତେବେଳେ ଶ୍ରବଣ କରିବ ଯେ ଆପଣ ମୋର ଗୃହରେ ଅବତୀର୍ଣ୍ଣ ହୋଇଛନ୍ତି, ମୋର ଗୃହରେ ଆପଣଙ୍କର ଜନ୍ମ ହୋଇଛି, ପ୍ରକୃତ ପକ୍ଷେ କଂସ ଯେତେବେଳେ ଶ୍ରବଣ କରିଥିଲା ଆକାଶବାଣୀ ଯେ ଦେବକୀଙ୍କର ଅଷ୍ଟମ ଗର୍ଭ ତାର ମୃତ୍ୟୁର କାରଣ ହେବ, ତେଣୁ ସେଇଦିନ ଠାରୁ କଂସ ବସୁଦେବ ଦେବକୀଙ୍କର ପ୍ରତିଟି ପୁତ୍ର ସନ୍ତାନଙ୍କୁ ହତ୍ୟା କରି ଆସୁଛି। ତେଣୁ ବସୁଦେବ ସେଇ କଥାକୁ ମନେ ପକାଉଛନ୍ତି ଯେ କଂସ ଯେତେବେଳେ ଶ୍ରବଣ କଲା ଯେ ଆପଣଙ୍କର ଜନ୍ମ ମୋର ଗୃହରେ ହେବ ଏବଂ ଆପଣ ତାକୁ ବଧ କରିବେ, ତେଣୁ କଂସ ଯେହେତୁ ଅସଭ୍ୟ ସେ ସଭ୍ୟ ସମାଜର ଲୋକ ନୁହେଁ, ଆସୁରିକ ପ୍ରବୃତ୍ତି ସମ୍ପନ୍ନ, ଯେଉଁମାନେ ଆସୁରିକ ପ୍ରବୃତ୍ତି ସମ୍ପନ୍ନ ଯେଉଁମାନେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ବା ଭଗବାନଙ୍କୁ ନିଜର ଶତ୍ରୁ ଭାବରେ ଜ୍ଞାନ କରିଥାନ୍ତି ସେପରି ବ୍ୟକ୍ତିମାନଙ୍କୁ ଅସଭ୍ୟ କୁହାଯାଏ, ସେମାନେ ସଭ୍ୟ ସମାଜର ସଦସ୍ୟ ନୁହନ୍ତି। ସଭ୍ୟ ସମାଜର ସଦସ୍ୟ ସେମାନେ ହେଉଛନ୍ତି ଯେଉଁମାନେ ଧର୍ମଭାବାପନ୍ନ, ଭଗବାନଙ୍କ ଉପରେ ବିଶ୍ୱାସ କରିଥାନ୍ତି ଏବଂ ଭଗବାନଙ୍କର ଆଦେଶ ମାନି ନିଜ ଜୀବନକୁ ପରିଚାଳିତ କରିଥାନ୍ତି, ସେମାନେ ହିଁ ହେଉଛନ୍ତି ପ୍ରକୃତ ସଭ୍ୟ। ତେଣୁ ବସୁଦେବ କଂସକୁ ଅସଭ୍ୟ ବୋଲି ସମ୍ବୋଧନ କରୁଛନ୍ତି, ଯେହେତୁ ସେ ଭଗବାନଙ୍କୁ ଶତ୍ରୁ ଜ୍ଞାନ କରି ଭଗବାନଙ୍କୁ ବଧ କରିବାର ପ୍ରଚେଷ୍ଟା କରୁଛି। ତେଣୁ ବସୁଦେବ କହୁଛନ୍ତି ଯେ ସେଇ ଅସଭ୍ୟ କଂସ ସେ ଯେତେବେଳେ ଶ୍ରବଣ କଲା ଯେ ଆପଣଙ୍କର ଜନ୍ମ ମୋର ଗୃହରେ ହେବ ତାକୁ ବଧ କରିବା ପାଇଁ, ତେଣୁ ସେ କ'ଣ କରିଛି ଅଗ୍ରଦା ସେ ନେବଧିତ ସୁରେଶ୍ୱର, ସେ ସମଗ୍ର ଦେବତା କୁଳଙ୍କର ଈଶ୍ୱର, ଦେବତାମାନଙ୍କର ଈଶ୍ୱର କୃଷ୍ଣ ଦେବଦେବ, ସେ ଆପଣଙ୍କର ଅଗ୍ରଜମାନଙ୍କୁ ସେ ବଧ କରିଛି କଂସ। ଅର୍ଥାତ୍ କୃଷ୍ଣଙ୍କର ଅବତାର ପୂର୍ବରୁ ଯେଉଁ ଷଡ଼ଗର୍ଭ ଛଅଟି ପୁତ୍ର ଉତ୍ପନ୍ନ ହୋଇଥିଲେ ଦେବକୀଙ୍କର, କଂସ ସେମାନଙ୍କୁ ବଧ କରିଛି ଏବଂ ବସୁଦେବ ଭୟଭୀତ ହୋଇ ପୁଣି କହୁଛନ୍ତି ସତେ ଅବତାର ପୁରୁଷ ସମର୍ପିତ ଏବଂ ବର୍ତ୍ତମାନ ଯେତେବେଳେ ଆପଣ ଆବିର୍ଭୂତ ହୋଇଛନ୍ତି ଏବଂ କଂସ ବର୍ତ୍ତମାନ ତାର ଯେଉଁ ଲୋକମାନେ ଏଇ ବନ୍ଦୀଗୃହକୁ ଘେରି ରହିଛନ୍ତି ପ୍ରହରୀମାନେ, ସେମାନେ ଯେତେବେଳେ ଯାଇ ସମ୍ବାଦରେ କଂସକୁ ଆପଣଙ୍କର ଜନ୍ମ ସମ୍ବନ୍ଧରେ, ତେଣୁ କଂସ କ'ଣ କରିବ ସୂତ୍ରାଧୁନୈବ ଅଭିଚରତି ୟୁଦ୍ଧାୟୁଧ, ସେ ଏକଥା ଶ୍ରବଣ କରିବା ମାତ୍ରେ ସେ ହସ୍ତରେ ତାର ଅସ୍ତ୍ର ଧାରଣ କରି ଆପଣଙ୍କୁ ବଧ କରିବା ପାଇଁ କଂସ ଦୌଡ଼ି ଆସେ। ତେଣୁ ଆପଣ ଅତି ଶୀଘ୍ର ଏହି ରୂପକୁ ସମ୍ବରଣ କରନ୍ତୁ। ବସୁଦେବ ପ୍ରାର୍ଥନା କରୁଛନ୍ତି କୃଷ୍ଣ ଯେ ଆପଣ ଏଇ ଯେଉଁ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ଆମ ସମ୍ମୁଖରେ ପ୍ରକଟ ହୋଇଛନ୍ତି, ବର୍ତ୍ତମାନ ଏ ରୂପକୁ ସମ୍ବରଣ କରନ୍ତୁ, ଲୁଚେଇ ଦିଅନ୍ତୁ, ହେଲେ ଆମେ ଆପଣଙ୍କୁଠି ଲୁଚେଇବା ପାଇଁ ଚେଷ୍ଟା କରିବୁ। ଯଦିଓ ବସୁଦେବ ଦେଖୁଛନ୍ତି ଯେ ସ୍ୱୟଂ ଭଗବାନ ପ୍ରକଟ ହୋଇଛନ୍ତି ଏବଂ ତାଙ୍କୁ କେହି ବଧ କରିବା ସମ୍ଭବ ନୁହଁ, କିନ୍ତୁ ବାତ୍ସଲ୍ୟ ପ୍ରେମବଶ ବସୁଦେବ ଭୟଭୀତ ହେଉଛନ୍ତି କଂସର ଆଚରଣ ଦ୍ୱାରା। କାରଣ ସେ ଅତୀତରେ ଦେଖିଛନ୍ତି ସେମାନଙ୍କ ଚକ୍ଷୁ ସମ୍ମୁଖରେ କଂସ କିପରି ଗୋଟିକ ପରେ ଗୋଟିଏ ତାଙ୍କର ପୁତ୍ର ସନ୍ତାନକୁ ହତ୍ୟା କରି, ତେଣୁ ସେ ଏତେ ଭୟଭୀତ ହୋଇ ପଡ଼ିଛନ୍ତି କଂସ ଦ୍ୱାରା ଯେ ଭଗବାନ ସ୍ୱୟଂ ପ୍ରକଟ ହେଲେ ମଧ୍ୟ ତାଙ୍କ ସମ୍ମୁଖରେ ସେ ତାଙ୍କୁ ଅନୁରୋଧ କରୁଛନ୍ତି ତାଙ୍କର ଏଇ ବିଷ୍ଣୁ ରୂପକୁ ସମ୍ବରଣ କରିବା ପାଇଁ। ଯେତେବେଳେ ବସୁଦେବ ଏପରି ଅନୁରୋଧ କରୁଛନ୍ତି ସେତେବେଳେ ଭଗବାନ କୃଷ୍ଣ ସ୍ମିତ ହାସ୍ୟ କରୁଛନ୍ତି, ବସୁଦେବଙ୍କର ଏଇ ଭୟ ଭାବକୁ ଦର୍ଶନ କରି ଭଗବାନ ଟିକେ ଟିକେ ମୁରୁକି ହସୁଛନ୍ତି ବସୁଦେବଙ୍କର ଭାବକୁ ଦର୍ଶନ କରି। ତେଣୁ ଭଗବାନ ଯେତେବେଳେ ଦେବକୀ ବି ଦେଖିଲେ ଯେ ଭଗବାନଙ୍କୁ ବସୁଦେବ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ଭଗବାନ ତାଙ୍କର ରୂପକୁ ପରିହାର କରୁନାହାନ୍ତି ଚତୁର୍ଭୁଜ ରୂପକୁ, ଏବଂ ସେ ସ୍ମିତ ହାସ୍ୟ କରୁଛନ୍ତି, ଦେବକୀ ଦେବୀ ମଧ୍ୟ ଭୟଭୀତ ହୋଇଛନ୍ତି, ବସୁଦେବଙ୍କ ପରି ସେ ମଧ୍ୟ ଭୟଭୀତ ହୋଇଛନ୍ତି। ଯଦିଓ ଭଗବାନ କୃଷ୍ଣ କହୁଛନ୍ତି ଯେ ତୁମେ କଂସକୁ ଆଣ ମୋ ନିକଟକୁ, ମୁଁ ସଙ୍ଗେ ସଙ୍ଗେ ବଧ କରିବି ତାକୁ, କିନ୍ତୁ ତଥାପି ବସୁଦେବ ବିଶ୍ୱାସ କରିପାରୁନାହାନ୍ତି ଯେ ଭଗବାନ ତାକୁ ବଧ କରିବେ। ତେଣୁ ବର୍ତ୍ତମାନ ଦେବକୀ ଦେବୀ ଅଥେନ ଆତ୍ମଜଂ ବିକ୍ଷ ମହାପୁରୁଷ ଲକ୍ଷଣ, ଦେବକୀ ଦେବୀ ବର୍ତ୍ତମାନ ଦେଖୁଛନ୍ତି ଯେ ତାଙ୍କର ଏଇ ଯେଉଁ ପୁତ୍ର ଉତ୍ପନ୍ନ ହେଇଛି ତା ନିକଟରେ ମହାପୁରୁଷର ଲକ୍ଷଣ ରହିଛି, ଭଗବାନଙ୍କର ଲକ୍ଷଣ ରହିଛି, ଅର୍ଥାତ୍ ତାଙ୍କର ହୃଦୟରେ ଶିରସ୍ଥ ଲାଞ୍ଛନ ଶିରସ୍ଥ ଚିହ୍ନ ରହିଛି, ଗଳାଦେଶରେ କୌସ୍ତୁବ ମଣି ରହିଛି, ଶଙ୍ଖ ଚକ୍ର ଗଦାପଦ୍ମ ଭଗବାନ ଧାରଣ କରିଛନ୍ତି, ଏସବୁ ଭଗବାନଙ୍କର ଚିହ୍ନ। ଦେବଗୀତ ଉପାଭାବ କଂସାତ ଭୀତା ସୁବିସ୍ମିତା, ତେଣୁ ଯେତେବେଳେ ଦେବତା ଯଦି ଦେଖୁଛନ୍ତି ଯେ ଭଗବାନ କୌଣସି ପ୍ରକାର ଭୟଭୀତ ନୁହନ୍ତି କଂସ ଦ୍ୱାରା, ସେ ସ୍ମିତ ହାସ୍ୟ କରୁଛନ୍ତି ହସୁଛନ୍ତି, ଦେବକୀ ଦେବୀ ବିସ୍ମିତ ହେଉଛନ୍ତି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି, କିନ୍ତୁ ସେ ନିଜେ ଭୟଭୀତ ହୋଇପଡ଼ିଛନ୍ତି କଂସ ଦ୍ୱାରା। ତେଣୁ ବର୍ତ୍ତମାନ ଦେବକୀ ଦେବୀ ଭଗବାନଙ୍କୁ ପ୍ରାର୍ଥନା କରି କହୁଛନ୍ତି ମର୍ତ୍ତ ମୃତ୍ୟୁ ଦାଳ ରିତା ପଳାୟନ ଲୋକାନ ସର୍ବାନ ନିର୍ଭୟ ନାଧ୍ୟ ଗଛ, କହୁଛନ୍ତି ହେ ପ୍ରଭୁ ଏ ସଂସାରରେ ଏ ବ୍ରହ୍ମାଣ୍ଡରେ ସମସ୍ତ ଲୋକମାନେ ମୃତ୍ୟୁ ଭୟରେ ପଳାୟନ କରୁଛନ୍ତି, ଅର୍ଥାତ୍ ଏ ସଂସାରରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ସମସ୍ତେ ମୃତ୍ୟୁକୁ ପ୍ରାପ୍ତ ହେବେ, ସମସ୍ତଙ୍କର ମୃତ୍ୟୁର ଭୟ ରହିଛି, ଜନ୍ମ ମୃତ୍ୟୁ ଜରା ବ୍ୟାଧି ସମସ୍ତେ ଭୋଗ କରିବା ପାଇଁ ବାଧ୍ୟ, କିନ୍ତୁ ସେମାନେ ଏଇ ମୃତ୍ୟୁ ରୂପକ ସର୍ପର ଭୟରେ ସେମାନେ ଯେଉଁଆଡ଼େ ପଳାୟନ କଲେ ମଧ୍ୟ ଏପରିକି ସ୍ୱର୍ଗଲୋକକୁ ପ୍ରାପ୍ତ ହେଲେ ମଧ୍ୟ, ଅନେକ ସମୟରେ ଆମେମାନେ ଭାବିଥାଉ ଯେ ଆମେ ନରକକୁ ନ ଯାଇ ଯଦି ଆମକୁ ସ୍ୱର୍ଗ ପ୍ରାପ୍ତି ହୋଇଗଲା ଆମେ ସୁଖରେ ରହିବା, ସ୍ୱର୍ଗ ସୁଖ ଭୋଗ କରିବା, ବା ଉଚ୍ଚତର ଲୋକକୁ ଗଲେ ଆମେ ଅଧିକରୁ ଅଧିକ ସୁଖ ଭୋଗ କରିବା, ଏବଂ ଏହା ଠିକ ମଧ୍ୟ। ଆମେ ଯେତେ ପୃଥିବୀ ଲୋକର ଉପରକୁ ଯିବା, ଉଚ୍ଚତର ଲୋକକୁ ପ୍ରାପ୍ତ ହେବା, ସେଠାରେ ସୁଖ ଅଧିକ ରହିଛି। କିନ୍ତୁ ମୃତ୍ୟୁର ଭୟ ସବୁଠାରେ ରହିଛି। ଏପରିକି ଉଚ୍ଚତର ଲୋକ ବ୍ରହ୍ମଙ୍କରେ ମଧ୍ୟ ମୃତ୍ୟୁର ଭୟ ରହିଛି। ଯଦିଓ ଉଚ୍ଚତର ଲୋକମାନଙ୍କରେ ଆମ ପରି ସେଠାର ଅଧିବାସୀମାନେ ବୃଦ୍ଧାବସ୍ଥାକୁ ପ୍ରାପ୍ତ ହୁଅନ୍ତି ନାହିଁ ବା ରୋଗ ଶୋକ ଭୋଗ କରନ୍ତି ନାହିଁ, କିନ୍ତୁ ମୃତ୍ୟୁ ସବୁଠାରେ ରହିଛି। ଏପରିକି ଦେବତାମାନଙ୍କର ମଧ୍ୟ ମୃତ୍ୟୁ ରହିଛି। ଯଦିଓ ଆମେ ତାଙ୍କୁ ଅମର ବୋଲି କହିଥାଉ ଦେବତାମାନଙ୍କୁ, କିନ୍ତୁ ସେମାନଙ୍କର ମଧ୍ୟ ମୃତ୍ୟୁ ରହିଛି। ଦେବତାମାନେ ଆମ ତୁଳନାରେ ସେମାନେ ଅନେକ ବର୍ଷ ଜୀବିତ ରହିଥାନ୍ତି। ସେମାନଙ୍କର ଦିବ୍ୟ ବର୍ଷ 10,000 ଦିବ୍ୟ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି, ତେଣୁ ସେମାନଙ୍କୁ ଅମର ବୋଲି କୁହାଯାଇଛି। ଆମର ଏଠାରେ 6 ମାସ ହେଲେ ଦେବଲୋକ ସ୍ୱର୍ଗଲୋକରେ 12 ଘଣ୍ଟା ଗୋଟିଏ ଦିନ, ଆମର ଏଠାରେ ଗୋଟିଏ ବର୍ଷ ହେଲେ ଦେବଲୋକରେ ସ୍ୱର୍ଗଲୋକରେ ଗୋଟିଏ ଦିନ ଏବଂ ଗୋଟିଏ ରାତି, ଅର୍ଥାତ 24 ଘଣ୍ଟା। ତେଣୁ ଆମର ଏଠାରେ ଗୋଟିଏ ବର୍ଷ ସ୍ୱର୍ଗଲୋକର ଦେବତାମାନଙ୍କ ପାଇଁ ଗୋଟିଏ ଦିନ, ତେଣୁ ସେ ହିସାବରେ ସେମାନେ 10,000 ବର୍ଷ ପର୍ଯ୍ୟନ୍ତ ଜୀବିତ ରହନ୍ତି, ତେଣୁ ଅନେକ ବର୍ଷ ଆମ ତୁଳନାରେ। ସେଥିପାଇଁ ସେମାନଙ୍କୁ ଅମର ବୋଲି କୁହାଯାଇଛି, କିନ୍ତୁ ସେମାନଙ୍କର ମଧ୍ୟ ମୃତ୍ୟୁ ରହିଛି। ସେମାନେ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅମର ନୁହନ୍ତି। ତେଣୁ ଦେବକୀ ଦେବୀ କହୁଛନ୍ତି, ହେ ପ୍ରଭୁ, ଏହି ମୃତ୍ୟୁ ରୂପକ ସର୍ପର ଭୟରେ ବ୍ୟକ୍ତି ସ୍ୱର୍ଗଲୋକ, ସିଦ୍ଧଲୋକ, ଏପରିକି ବ୍ରହ୍ମଲୋକ, ସର୍ବୋଚ୍ଚ ଲୋକ ହେଉଛି ବ୍ରହ୍ମଲୋକ, ଯେଉଁଠାରେ ଜନ୍ମଗ୍ରହଣ କରୁନା କାହିଁ, ସେ ମୃତ୍ୟୁ ଭୟରୁ ମୁକ୍ତ ହୋଇପାରିବ ନାହିଁ। ତେଣୁ କହୁଛନ୍ତି, ମୃତ୍ୟୁ ଗାଳ ଭିତ ପଳାୟନ ଲୋକାନ ସର୍ବା ନିର୍ଭୟ ନାଭିଗଚ୍ଛତି। ତେଣୁ କେଉଁଠାରେ ବ୍ୟକ୍ତି ନିର୍ଭୟ ହେଇପାରିବନି, ଯେକୌଣସି ଲୋକକୁ ପ୍ରାପ୍ତ ହେଲେ ମଧ୍ୟ, ଆମେ ସ୍ୱର୍ଗ ଲୋକକୁ ପ୍ରାପ୍ତ ହେଲେ ମଧ୍ୟ ସେଠାରେ ମଧ୍ୟ ଭୟ ରହିଛି, ଦେବତାମାନଙ୍କର ମଧ୍ୟ ଭୟ ରହିଛି, ସଦାବେଳେ ଅସୁରମାନଙ୍କର ଭୟ, ସେଥିପାଇଁ ଦେବାସୁର ସଂଗ୍ରାମ ଯୁଦ୍ଧ ହେଉଛି, ଯୁଦ୍ଧର ଭୟ ରହିଛି ଦେବତାମାନଙ୍କ। ତେଣୁ କେଉଁଠାରେ ଅଭୟ ପଦ କେହି ଲାଭ କରିପାରିବେ ନାହିଁ, ଯେକୌଣସି ଲୋକରେ ଜନ୍ମଗ୍ରହଣ କଲେ ମଧ୍ୟ ନିଜର ପୁଣ୍ୟ କର୍ମ ବଳ। କିନ୍ତୁ ତତ୍ପାଦାର୍ଥ ପ୍ରାପ୍ୟ ଏଦୃଚ୍ଛା ସୁସ୍ଥ ସେତେ ମୃତ୍ୟୁରୁ ଅସ୍ମାଦ ଅପେଇଛି। କିନ୍ତୁ ଯେତେବେଳେ ବ୍ୟକ୍ତି ଆପଣଙ୍କ ଚରଣ କମଳକୁ ପ୍ରାପ୍ତ ହେବ, ଦେବଦେବୀ କହୁଛନ୍ତି, ହେ ପ୍ରଭୁ, ଯେତେବେଳେ ବ୍ୟକ୍ତି ଆପଣଙ୍କ ଚରଣ କମଳରେ ଆଶ୍ରୟ ଗ୍ରହଣ କରିବ, ଆପଣଙ୍କ କୃପାରୁ ଯଦି ବ୍ୟକ୍ତି ଆପଣଙ୍କ ଚରଣ କମଳକୁ ପ୍ରାପ୍ତ ହୁଏ, ତେଣୁ ଭଗବାନଙ୍କର କୃପା ନହେଲେ ସେଥିପାଇଁ ଯଦୃଚ୍ଛା ଶବ୍ଦ ପ୍ରୟୋଗ କରାଯାଇଛି, ଯେ ଯାହାଙ୍କର ଇଚ୍ଛା, ଭଗବତ ଇଚ୍ଛାରେ ହିଁ କେବଳ ବ୍ୟକ୍ତି ଭଗବାନ କୃଷ୍ଣଙ୍କର ଚରଣ କମଳକୁ ପ୍ରାପ୍ତ ହୋଇପାରିବ, ଭଗବାନଙ୍କର କୃପା ନହେଲେ ବ୍ୟକ୍ତି ଭଗବାନଙ୍କର ଚରଣ କମଳକୁ ପ୍ରାପ୍ତ ହୋଇପାରିବ ନା। ସେଥିପାଇଁ କୁହାଯାଇଛି, ଯଶ ପ୍ରସାଦାତ୍ ଭଗବତ ପ୍ରସାଦ। ତେଣୁ ଯେତେବେଳେ ଭଗବାନଙ୍କର ଭକ୍ତ ଗୁରୁଙ୍କର କୃପା ହେବ, ସେତେବେଳେ ଭଗବାନଙ୍କର କୃପା ହେବ। ଯେ ଭଗବାନଙ୍କର ଭକ୍ତ, ଭଗବାନଙ୍କର ପ୍ରତିନିଧି, ସେପରି ଗୁରୁଙ୍କର ଯେତେବେଳେ କୃପା ହେବ, ସେତେବେଳେ ଭଗବତ କୃପା ହେବ, ଏବଂ ଭଗବତ କୃପାରେ ଆମେ ଭଗବାନଙ୍କର ଚରଣ କମଳକୁ ପ୍ରାପ୍ତ ହେବା ପାଇଁ ସମର୍ଥ ହେବ। ତେଣୁ ଦେବକୀ ଦେବୀ କହୁଛନ୍ତି, ଯେ ଯେତେବେଳେ ଆପଣଙ୍କ କୃପାରୁ ଆପଣଙ୍କ ଚରଣ କମଳ ବ୍ୟକ୍ତିକୁ ପ୍ରାପ୍ତ ହେବ, ସେତେବେଳେ ବ୍ୟକ୍ତି ସୁସ୍ଥ ସେତେ, ସେ ଶାନ୍ତ ଭାବରେ ନିର୍ଭୟରେ ତାର ମୃତ୍ୟୁ ଭୟ ଦୂରୀଭୂତ ହେଇଯିବ। ସେ ନିର୍ଭୟରେ ଆପଣଙ୍କ ଚରଣ କମଳରେ ଶାନ୍ତିପୂର୍ବକ ଶୟନ କରିପାରିବ। କାରଣ ମୃତ୍ୟୁର ଅସ୍ମାଦ ଅପେଇଛି, କାରଣ ଯେ ବ୍ୟକ୍ତି ଆପଣଙ୍କ ଚରଣ କମଳର ଆଶ୍ରୟ ଗ୍ରହଣ କରିଥାଏ ତାର ମୃତ୍ୟୁ ଭୟ ନଥାଏ। ମୃତ୍ୟୁ ଭୟରେ ପଳାୟନ କରିବ ସେ ବ୍ୟକ୍ତି ଭାବ। ଯଦ୍ ବିଭେତି ସ୍ୱୟଂ ଭୟମ୍, ଯେ ମୃତ୍ୟୁ ଯେଉଁ ଅତ୍ୟନ୍ତ ଭୟଙ୍କର, ସେ ଭଗବାନଙ୍କୁ ଭୟ କରିଥାଏ ମୃତ୍ୟୁ, ତେଣୁ ସେ ଭୟରେ ପଳାୟନ କରିଥାଏ। ତେଣୁ ଯେଉଁମାନେ ଭଗବାନଙ୍କ ଚରଣ କମଳର ଆଶ୍ରୟ ଗ୍ରହଣ କରିଥାନ୍ତି ସେମାନଙ୍କର ପ୍ରକୃତପକ୍ଷେ ମୃତ୍ୟୁ ଭୟ ନାହିଁ, ସେମାନେ ମୃତ୍ୟୁ ଭୟରୁ ମୁକ୍ତ ହୋଇଥାନ୍ତି। କିନ୍ତୁ ଯେଉଁମାନେ ଭଗବାନ କୃଷ୍ଣଙ୍କର ଚରଣ କମଳର ଆଶ୍ରୟ ଗ୍ରହଣ କରିନଥାନ୍ତି ସେମାନଙ୍କ ପାଇଁ ମୃତ୍ୟୁ ଭୟ ରହିଥାଏ। ଯମଦୂତମାନେ ଆସନ୍ତି ଭୟଙ୍କର ମୃତ୍ୟୁ ଧାରଣ କରି ସେମାନଙ୍କୁ ଯମଦୂତ ଯମରାଜଙ୍କ ନିକଟକୁ ନେବା ପାଇଁ, ନରକ ଯନ୍ତ୍ରଣା ଦେବା ପାଇଁ। କିନ୍ତୁ ଭକ୍ତମାନଙ୍କ ନିକଟକୁ ବିଷ୍ଣୁଦୂତମାନେ ଆସିଥାନ୍ତି ସେମାନଙ୍କୁ ବୈକୁଣ୍ଠ ନେବା ପାଇଁ, ତେଣୁ ସେମାନଙ୍କର ମୃତ୍ୟୁର ଭୟ ନଥାଏ। ତାପରେ ପୁଣି ଦେବକୀ ଦେବୀ କହୁଛନ୍ତି ଯେ ସତ୍ୟଂ ଘୋରାତ ଉଗ୍ରସେନାତ୍ମଜ, ଯେ ଦେବକୀ ଦେବୀ ଏପରି କହିବାର ତାତ୍ପର୍ଯ୍ୟ ହେଉଛି ଯେ ଯେଉଁମାନେ ଆପଣଙ୍କ ଚରଣ କମଳର ଆଶ୍ରୟ ଗ୍ରହଣ କରିଥାନ୍ତି ସେମାନଙ୍କର ମୃତ୍ୟୁ ଭୟ ଦୂର ହୋଇଯାଏ, ତେବେ ଆମେ ଆପଣଙ୍କର ଭକ୍ତ, ଆପଣ ଆମର ପୁତ୍ର ସନ୍ତାନ ରୂପରେ ଜନ୍ମଗ୍ରହଣ କରିଛନ୍ତି, ଆମର ଏପର୍ଯ୍ୟନ୍ତ ଭୟ ଦୂର ହେଇନି, ଏପର୍ଯ୍ୟନ୍ତ ଆମର କଂସର ଭୟ ରହିଛି। ତେଣୁ ଦେବକୀ ଦେବୀ କହୁଛନ୍ତି ଯେ ସତ୍ୟଂ ଘୋରାତ୍ ଉଗ୍ରସେନାତ୍ମଜ, ସେ କଂସର ନାମ ନେବା ପାଇଁ ମଧ୍ୟ ଦେବକୀ ଦେବୀ ଭୟ କରୁଛନ୍ତି, ଏତେ ଭୟଭୀତ ହେଇଛନ୍ତି କଂସ ଦ୍ୱାରା। ତେଣୁ ସେ କହୁଛନ୍ତି ଉଗ୍ରସେନ ଆତ୍ମଜ, ଉଗ୍ରସେନର ପୁତ୍ର କଂସକୁ ଲକ୍ଷ୍ୟ କରି କହୁଛନ୍ତି ଯେ ସେ ଅତ୍ୟନ୍ତ ଘୋରା, ଅତ୍ୟନ୍ତ ଭୟଙ୍କର, ତେଣୁ ତାହି ପ୍ରସ୍ତାନ ଭୃତ ବିତ୍ରାସ ହଂସି, ଆପଣ ଯେହେତୁ ନିଜ ଭୃତ୍ୟର ଭୟକୁ ଦୂରୀଭୂତ କରିବା ପାଇଁ ସକ୍ଷମ ଏବଂ ଆମେ ଆପଣଙ୍କର ଭୃତ୍ୟ ସେବକ ଭକ୍ତ, କିନ୍ତୁ ଆମେ ଏପର୍ଯ୍ୟନ୍ତ ସେ ଉଗ୍ରସେନାତ୍ମକ କଂସର ଭୟରେ ଭୟଭୀତ। ତ୍ରାହି ପ୍ରସ୍ଥାନ, ତେଣୁ ହେ ପ୍ରଭୁ ଆମକୁ ଏ କଂସର ଭୟରୁ ରକ୍ଷା କର। ରୂପଂ ତେଦଂ ପରୁଷଂ ଧ୍ୟାନ ଭୀଷ୍ମଂ ମା ପ୍ରତ୍ୟକ୍ଷ ମାଂସ ଦର୍ଶନ କୁଶିଷ୍ଠା। ତେଣୁ ଦେବକୀ ଦେବୀ କାହିଁକି ଭୟଭୀତ ହେଉଛନ୍ତି, ସେ ଭାବୁଛନ୍ତି ଏବେ ବି କଂସର ତାଙ୍କ ଯେଉଁ ଭୟ ରହିଛି, ସେ ଭାବୁଛନ୍ତି ଏବେ ବି କଂସ ଭଗବାନଙ୍କର ଜନ୍ମ କଥା ଶ୍ରବଣ କରି ଆସି ତାଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିବ। ତେଣୁ ଦେବକୀ ଦେବୀ ସେଥିପାଇଁ କହୁଛନ୍ତି ଯେ ଆପଣ ଏଇ ରୂପକୁ ପରିହାର କରନ୍ତୁ, ଯାହାଦ୍ୱାରା ଆମେ ଆପଣଙ୍କୁ କେଉଁଠାରେ ଲୁଚାଇବା ପାଇଁ ଚେଷ୍ଟା କରିବୁ କଂସ କବଳରୁ। ଏଠାରେ ବାତ୍ସଲ୍ୟ ପ୍ରେମ ଦେବକୀ ଦେବୀଙ୍କର ମଧ୍ୟ ଉଦୟ ହେଉଛି। ଭଗବାନଙ୍କୁ ପୁତ୍ର ଜ୍ଞାନରେ ସେମାନେ ଭୁଲି ଯାଉଛନ୍ତି ଯେ ଭଗବାନ ସର୍ବଶକ୍ତିମାନ, କଂସ ତାଙ୍କର କିଛି କରିପାରିବ ନାହିଁ, ସେ କଥା ଭୁଲି ଯାଉଛନ୍ତି। ତେଣୁ ଦେବକୀ ଦେବୀ କହୁଛନ୍ତି ଯେ ଆପଣଙ୍କର ଏଇ ଯେ ଚତୁର୍ଭୁଜ ରୂପ, ତାହାକୁ ଯୋଗୀମାନେ ଧ୍ୟାନରେ ସମାଧିରେ ବସିବା ବେଳେ ଧ୍ୟାନ କରିଥାନ୍ତି ଏଇ ଚତୁର୍ଭୁଜ ରୂପ, କିନ୍ତୁ ଏଇ ଚତୁର୍ଭୁଜ ରୂପକୁ ସାଧାରଣ ମର୍ତ୍ତ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତିମାନେ, ଯେଉଁମାନଙ୍କର ଭୌତିକ ଦୃଷ୍ଟି ରହିଛି, ସେମାନେ କେବେ ଏ ରୂପକୁ ଦର୍ଶନ କରିପାରନ୍ତି ନାହିଁ। ତେଣୁ ଆପଣଙ୍କର ଏଇ ରୂପକୁ ଆପଣ ଗୋପନ କରନ୍ତୁ, ଯେପରି ଭୌତିକ ଦୃଷ୍ଟି ସମ୍ପନ୍ନ ଲୋକମାନେ ଆପଣଙ୍କୁ ଦେଖିପାରିବେ ନାହିଁ। ତେଣୁ ପରୋକ୍ଷରେ ଦେବକୁ ଯଦି କହୁଛନ୍ତି ଯେ ଆପଣ ରୂପକୁ ଗୋପନ କଲେ କଂସ ଆପଣଙ୍କୁ ଦେଖିପାରିବ ନାହିଁ ବା ଜାଣିପାରିବ ନାହିଁ, ତେଣୁ ଆପଣ ଏ ରୂପକୁ ଗୋପନ କର। ପୁଣି କହୁଛନ୍ତି ଜନ୍ମତେ ମୟି ଅସୌ ପାପ ମା ବିଦ୍ୟା ମଧୁସୂଦନ, ଯେ ଆପଣଙ୍କର ଜନ୍ମ ମୋ ଠାରୁ ହେଇଛି। ଦେବକୀ ଦେବୀ କହୁଛନ୍ତି ଜନ୍ମତେ ମୟି ମୟ ଠାରୁ ହେଇଛି, କିନ୍ତୁ ହେ ମଧୁସୂଦନ ଏ କଂସ ଅତି ଶୀଘ୍ର ଏ ସମ୍ବାଦକୁ ଜ୍ଞାତ ଜାଣିପାରିବ। ତେବେ ଏଠାରେ ଦେବକୀ ଦେବୀ ଭଗବାନଙ୍କୁ ମଧୁସୂଦନ ବୋଲି ସମ୍ବୋଧନ କରୁଛନ୍ତି, ଅର୍ଥାତ୍ ଯେଉଁ ଭଗବାନ ମଧୁ ଦୈତ୍ୟର ବଧ କରିଛନ୍ତି, ତେଣୁ ସେ ମଧୁସୂଦନ ନାମରେ ଅଭିହିତ ହୋଇଛନ୍ତି। ତେଣୁ ଯେତେବେଳେ ଦେବକୀ ଦେବୀ କହୁଛନ୍ତି ଯେ ହେ ମଧୁସୂଦନ କଂସ ଆପଣ ଆବିର୍ଭୂତ ହୋଇଛନ୍ତି ମୋ ଠାରୁ ବୋଲି ସେ ଅତି ଶୀଘ୍ର ଏ ସମ୍ବାଦକୁ ଜ୍ଞାତ ହେବ, ତାର ଅର୍ଥ ଦେବକୀ ଦେବୀ ଏକଥା କହିବାକୁ ଚାହୁଁଛନ୍ତି ଯେ ଆପଣ ମଧୁ ଦୈତ୍ୟକୁ ବଧ କରିଥିଲେ, କିନ୍ତୁ କଂସକୁ ବଧ କରିବା ଏତେ ସହଜ ନୁହଁ, କାରଣ ଦେବକୀ ଦେବୀ ଏତେ ଭୟ ହୁଏ ତା କଂସ ଠାରୁ। ତେଣୁ ସେ ଭାବୁଛନ୍ତି ଯେ କଂସକୁ ବଧ କରିବା ହୁଏତ ଭଗବାନଙ୍କ ପାଇଁ ଏତେ ସହଜ ହେବନି। ସେ ମଧୁସୂଦନ ମଧୁ ଦୈତ୍ୟକୁ ବଧ କରିଥିଲେ, କିନ୍ତୁ କଂସ ବହୁତ ଶକ୍ତିଶାଳୀ, ତା ନିକଟରେ 10,000 ହାତୀର ବଳ ଥିଲା। ତେଣୁ ପ୍ରକାରାନ୍ତରେ ଦେବକୀ ଦେବୀ କହୁଛନ୍ତି ଯେ ଆପଣ କଂସକୁ ସାଧାରଣ ବୋଲି ଭାବନ୍ତି ନାହିଁ, ସେ ବହୁତ ଶକ୍ତିଶାଳୀ। ତେଣୁ ଉପସ୍ରହର ବିଶ୍ୱାସ ସମୁଦ୍ରୀ ଯେ ଭରତ ହେତୁ କଂସାତ ଅହମ୍ ଅଭିଭାବି, ତେଣୁ ମୁଁ ସେଥିପାଇଁ ଉଦ୍ବିଗ୍ନ ଚିତା ହେଇଛି, କଂସର ଭୟରେ ମୁଁ ଉଦ୍ବିଗ୍ନ ଚିତା ହେଇଛି ଏବଂ ମୋର ବୁଦ୍ଧି ଠିକ ଭାବରେ କାମ କରୁ ଅଭିରଭି, ମୁଁ ବିହ୍ୱଳ ହେଇଛି, ଭାବ ବିହ୍ୱଳ, ପ୍ରେମ ବିହ୍ୱଳ, ଏଣେ କଂସ ଠାରୁ ଭୟ, ଏଣେ ପୁତ୍ରର ସୁରକ୍ଷା ପାଇଁ ବ୍ୟାକୁଳତା। ତେଣୁ ଦେବକୀ ବଡ଼ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି, ତେଣୁ କହୁଛନ୍ତି ମୁଁ ଅଧିରଧି ହେଇଛି, ମୋର ବୁଦ୍ଧି ଠିକ ଭାବରେ ସ୍ଥିର ହେଇପାରୁ। ଉପସହର ବିଶ୍ୱାସ ମନ, ତେଣୁ କହୁଛନ୍ତି ହେ ବିଶ୍ୱାସ ମନ ସମସ୍ତ ବିଶ୍ୱର ଆତ୍ମସ୍ୱରୂପ, ଆପଣ ଏଇ ଚତୁର୍ଭୁଜ ରୂପକୁ ସଂହାର କରନ୍ତୁ, ଅର୍ଥାତ୍ ଏଇ ଚତୁର୍ଭୁଜ ରୂପକୁ ଗୋପନ କରନ୍ତୁ। ଅଧ ରୂପଂ ଅଲୌକିକଂ, ଏ ଯେଉଁ ରୂପ ଯାହାକି ଅଲୌକିକ ରୂପ, ଯାହା ଲୌକିକ ଅର୍ଥାତ୍ ସାଧାରଣ ଏଇ ଭୌତିକ ଲୋକରେ ଦେଖାଯାଏ ନାହିଁ ଏପରି ରୂପ, ଶଙ୍ଖଚକ୍ର ଗଦା ପଦ୍ମ ଶ୍ରୀରାମ ଦୃଷ୍ଟ ଚତୁର୍ଭୁଜ, ତେଣୁ ଏଇ ଯେଉଁ ଅଲୌକିକ ରୂପ ଶଙ୍ଖଚକ୍ର ଗଦା ପଦ୍ମ ଆପଣ ଧାରଣ କରିଛନ୍ତି, ଏହା ହେଉଛି ଅଲୌକିକ ରୂପ, ଏହା ଲୌକିକ ରୂପ ନୁହେଁ, ତେଣୁ ଏ ରୂପକୁ ସମ୍ବରଣ କରି ଲୌକିକ ରୂପ ଧାରଣ କରନ୍ତି। ଯେପରି ସାଧାରଣ ମନୁଷ୍ୟମାନଙ୍କର ରୂପ ସେହିପରି ରୂପ ଧାରଣ କରନ୍ତି। ପୁଣି କହୁଛନ୍ତି ବିଶ୍ୱଂ ଏତତ୍ ସ୍ୱତନୁନି ସାକ୍ଷନ୍ତେ ଯଥାବକାଶଂ ପୁରୁଷ କରୋ ଭବା, ତେଣୁ ହେ ପ୍ରଭୁ ଆପଣଙ୍କର ଏଇ ଶରୀରରେ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ଆଶ୍ରୟ ଗ୍ରହଣ କରୁଛି, ଅର୍ଥାତ୍ ଆପଣ ମହାବିଶ୍ୱ ରୂପରେ କାରଣ ବ୍ୟବସାୟ ବିଶ୍ୱ ରୂପରେ ନିଜର ଶରୀରରୁ ଅନନ୍ତ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି କରୁଛନ୍ତି, ଏ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡ ଆପଣଙ୍କ ଭିତରେ ରହିଛି, యథావకాశం పురుష పరోభవ విభక్తి స్వయం మమ గర్భ గోభూత అహోం ముఖస్థ విడంబనాయ. కింటు ଯେଉଁ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ଆପଣଙ୍କ ଶରୀରରେ ନିବାସ କରୁଛି ଏବଂ ଆପଣ ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡକୁ ପାଳନ କରୁଛନ୍ତି, ତେଣୁ ସେଇ ଭଗବାନ ମମ ଗର୍ଭକୁ ଅଭୂତ ମୋର ଗର୍ଭରୁ ଉତ୍ପନ୍ନ ହୋଇଛନ୍ତି, ଏକଥା ଅହୋ ଅନୁଲୋକତ୍ର ବିଡ଼ମ୍ବନା ହେବ. ଏହା ନିଶ୍ଚିତ ଭାବରେ ହାସ୍ୟାସ୍ପଦ ଘଟଣା ହେବ ମୋ ପାଇଁ, କାରଣ ସାଧାରଣ ଲୋକମାନେ ଯେତେବେଳେ ଶୁଣିବେ, ମୁଁ ଯେତେବେଳେ କହିବି ଯେ ଭଗବାନ ମୋର ପୁତ୍ର ରୂପରେ ଅବତୀର୍ଣ୍ଣ ହୋଇଛନ୍ତି, ସାଧାରଣ ଲୋକମାନେ ମୋର ଉପହାସ କରିବେ. ସେମାନେ ଭାବିବେ ଯେ ଏଇ ଦେବକୀ ପାଗଳୀ, ଭଗବାନ କଣ କାହାର ଗର୍ଭରୁ ଉତ୍ପନ୍ନ ହୁଅନ୍ତି ବା ଜନ୍ମ ହୁଅନ୍ତି, ତେଣୁ ଦେବକୀ କହୁଛି ଯେ ଭଗବାନ ତା ଗର୍ଭରୁ ଜନ୍ମ ହୋଇଛନ୍ତି, ନିଶ୍ଚିତ ଭାବରେ ଦେବକୀର ବୁଦ୍ଧି ଠିକ ଭାବରେ କାମ କରିନି, ସେ ପାଗଳୀ ହେଇଯାଇଛି. ଲୋକମାନେ ଉପହାସ କରିବେ ଏବଂ ଏ କଥାକୁ ବିଶ୍ୱାସ କରିବେ ଯେ ଆପଣ ମୋ ଗର୍ଭରୁ ଜନ୍ମ ହୋଇଛନ୍ତି. ତେଣୁ ଆପଣ ଏପରି ରୂପ ଧାରଣ କରନ୍ତୁ ଯାହାଦ୍ୱାରା ଲୋକମାନଙ୍କର ବିଶ୍ୱାସ ହେବ ଯେ ଆପଣ ମୋ ଗର୍ଭରୁ ଉତ୍ପନ୍ନ ହୋଇଛନ୍ତି. ତେଣୁ ଆପଣ ଲୌକିକ ରୂପ ଧାରଣ କରନ୍ତୁ, ମନୁଷ୍ୟ ରୂପ ଧାରଣ କରନ୍ତୁ. ଦେବକୀ ଦେବୀ ଏହିପରି ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି. ତେଣୁ ବର୍ତ୍ତମାନ ଭଗବାନ ଦେବକୀ ଏବଂ ବସୁଦେବଙ୍କର ଏପରି ଆକୁଳ ନିବେଦନ କୁ ଶ୍ରବଣ କରି ଏବଂ ସେମାନଙ୍କର ଭୟାତ୍ମକ ଚିତ୍ତକୁ ଦର୍ଶନ କରି ବର୍ତ୍ତମାନ ଭଗବାନ ସେମାନଙ୍କୁ କହୁଛନ୍, ତମେବ ପୂର୍ବ ସ୍ୱର୍ଗେ ରୂପସ୍ମୀ ସ୍ୱୟଂ ଭୋଗେ ସତୀ. ଭଗବାନ ବର୍ତ୍ତମାନ ଦେବଦେବୀଙ୍କୁ କହୁଛନ୍ତି ଯେ ହେ ସତୀ, ତୁମେ ଦୁଇ ଜଣ ସ୍ୱୟଂଭୁବ ଅବତାରରେ ତୁମେ ଦୁଇ ଜଣ ଆବିର୍ଭୂତ ହୋଇଥିଲ, କେଉଁ ନାମରେ? ସଦାୟ ଶୀତପା ନାମ ପ୍ରଜାପତି ଅକଲ୍ମତ, ତୁମେ ପୃଥିବୀ ନାମରେ ଏବଂ ବସୁଦେବ ଶୁକପା ନାମରେ ତୁମେ ଆବିର୍ଭୂତ ହୋଇଥିଲ ସ୍ୱୟଂଭୁବ ମନ୍ୟନ୍ତରରେ, ଏବଂ ତୁମେ ପ୍ରଜାପତି ଥିଲ, ପ୍ରଜା ସୃଷ୍ଟି କରିବା ପାଇଁ ତୁମର ଜନ୍ମ ହୋଇଥିଲା, ତେଣୁ ସେହି ଅବତାରରେ ଯୁବାମ୍ବୟୀ ବ୍ରହ୍ମଣା ଦିଶ ପ୍ରଜା ସ୍ୱର୍ଗେ ଯଥା, ଯେତେବେଳେ ବ୍ରହ୍ମା ତୁମ୍ମା ଦୁଇ ଜଣଙ୍କୁ ଆଦେଶ ଦେଲେ ପ୍ରଜା ସୃଷ୍ଟି କରିବା ପାଇଁ, ତୁମେ ଏହିପରି ଭାବରେ ବ୍ରହ୍ମାଙ୍କ ଦ୍ୱାରା ଆଦିଷ୍ଟ ହେଇ କଣ କଲ? ସମୀୟତ୍ମ ଇନ୍ଦ୍ରିୟ ଗ୍ରହଣ ଚେପାପ ପରମ ତପ. ତେଣୁ ତୁମେମାନେ ସେତେବେଳେ ପ୍ରଜା ସୃଷ୍ଟି କରିବା ପାଇଁ, ସନ୍ତାନ ଉତ୍ପନ୍ନ କରିବା ପାଇଁ ଯେତେବେଳେ ବ୍ରହ୍ମା ଆଦେଶ ଦେଲେ ତୁମକୁ, ତୁମେ ଦୁଇ ଜଣ ତୁମର ଇନ୍ଦ୍ରିୟମାନଙ୍କୁ ସଂଯମ କରି କଠୋର ତପସ୍ୟା ଆଚରଣ କର, ଏହା ହେଉଛି ତୁମର ବିଶେଷତ୍ଵ। ଯଦି କୌଣସି ସ୍ୱାମୀ ସ୍ତ୍ରୀଙ୍କୁ ପୁତ୍ର ଉତ୍ପନ୍ନ କରିବାକୁ କୁହାଯାଏ, ସେମାନେ ସାଧାରଣ ଭାବରେ ପୁତ୍ର ଉତ୍ପନ୍ନ କରିବା ପାଇଁ ଯୌନ କ୍ରିୟାରେ ରତ ରହିବେ, କିନ୍ତୁ କୃଷ୍ଣୀ ଏବଂ ସୁତପା ଅର୍ଥାତ୍ ଦେବକୀ ଏବଂ ବସୁଦେବ ପୂର୍ବଜନ୍ମରେ ଯେଉଁ କୃଷ୍ଣୀ ଏବଂ ସୁତପା ଥିଲେ, ସେମାନେ ଇନ୍ଦ୍ରିୟ ସଂଯମ କରି ତପସ୍ୟା କରିବାକୁ ଆରମ୍ଭ କଲେ, ଏହା ହେଉଛି ସେମାନଙ୍କର ବିଶେଷତ୍ଵ। କାହିଁକି ସେମାନେ ତପସ୍ୟା କରିବାକୁ ଆରମ୍ଭ କଲେ? କାରଣ ସେମାନେ କୌଣସି ସାଧାରଣ ପୁତ୍ରର କାମନା କରୁନଥିଲେ। ଯେପରି ସାଧାରଣ ସଂସାରରେ ଲୋକମାନେ ପୁତ୍ର ସନ୍ତାନକୁ ପ୍ରାପ୍ତ ହୋଇଥାନ୍ତି, ଏ ପୃଷ୍ଣୀ ଏବଂ ସୁତପା ଯେକୌଣସି ସାଧାରଣ ପୁତ୍ର ସନ୍ତାନ କାମନା କରୁନଥିଲେ। ତାଙ୍କର ମହତ ଆକାଂକ୍ଷା ରହିଥିଲା, ତେଣୁ ସେ ଭଗବାନଙ୍କ ପୁତ୍ର ଉପରେ ପ୍ରାପ୍ତ ହେବା ପାଇଁ କାମନା ପୋଷଣ କରିଥିଲେ, ଯାହାକି ଏକ ସାଧାରଣ କାମନା ନୁହେଁ। ତେଣୁ ସେମାନେ ତପସ୍ୟା କଲେ, କଠୋର ତପସ୍ୟା, ଇନ୍ଦ୍ରିୟମାନଙ୍କୁ ସଂଯମ କରି ସେମାନେ କଠୋର ତପସ୍ୟାରେ ରତ ହେଲେ। ତେଣୁ ଭଗବାନ ସେ କଥା ତାଙ୍କୁ ମନେ ପକେଇ ଦେଉଛନ୍ତି, ଦେବଦେବ ଏବଂ ବସୁଦେବ, ଯେ ପୂର୍ବ ଜନ୍ମରେ ତୁମେ କୃଷ୍ଣ ଏବଂ ସୁତବା ରୂପରେ ଅବତରିତ ହୋଇଥିଲ ଏବଂ ତୁମେ ବ୍ରହ୍ମାଙ୍କ ଦ୍ୱାରା ଆଦିଷ୍ଟ ହୋଇ ଏପରି କଠୋର ତପସ୍ୟା ଆଚରଣ କରିଥିଲ। ଏବଂ ବା ତପ୍ୟତେ ଶୀଘ୍ରଂ ତପ ପରମ ଦୁଷ୍କରଂ ଦିବ୍ୟ ବର୍ଷ ସହସ୍ରାଣି ଦ୍ୱାଦଶ ମଦାତ୍ମନ। ଏବଂ ତୁମେ ଯେଉଁ କଠୋର ତପସ୍ୟା କଲ, ତୀବ୍ର ତପସ୍ୟା, ଯାହାକି ପରମ ଦୁଷ୍କର, ଅନ୍ୟମାନଙ୍କ ପାଇଁ ଏପରି ତପସ୍ୟା କରିବା ସମ୍ଭବ ନୁହେଁ, ଏପରି କଠୋର ତପସ୍ୟା ତୁମେ ଆଚରଣ କଲ, ଅର୍ଥାତ୍ ତୁମମାନେ ଗ୍ରୀଷ୍ମ ବର୍ଷା ଶୀତ ଆଦି ସବୁକିଛି ସହନ କଲ ଏବଂ ତା ସହିତ ବନରେ ତୁମମାନେ କେବଳ ଶୁଷ୍କ ପତ୍ର ଏବଂ ଜଳ ଭକ୍ଷଣ କରି ତୁମେ ଜୀବନ ନିର୍ବାହ କଲ, ଅନ୍ୟ କିଛି ଖାଦ୍ୟ ତୁମେ ଗ୍ରହଣ କଲ ନା, କେବଳ ବୃକ୍ଷର ଶୁଷ୍କ ପତ୍ର, ଶୁଖିଲା ପତ୍ର ଏବଂ ଜଳ, ଏତିକି ତୁମେ ମାତ୍ର ଗ୍ରହଣ କଲ। ଏବଂ ଏହିପରି ଭାବରେ କେତେ ବର୍ଷ ତୁମେ ତପସ୍ୟା କଲ ନା ସହସ୍ର ଆଣି ଦ୍ୱାଦଶ ଦିବ୍ୟ ବର୍ଷ, ବାର ହଜାର ଦିବ୍ୟ ବର୍ଷ ତୁମେ ତପସ୍ୟା କଲ। ଏଇଥର ବାର ହଜାର ଦିବ୍ୟ ବର୍ଷ ମାନେ ଦେବତାମାନଙ୍କର ବର୍ଷ, ଯୋଉ କଥା ମୁଁ କହୁଛି ଯେ ଆମର ଏଠି ଗୋଟିଏ ବର୍ଷ ଦେବତାମାନଙ୍କର ଗୋଟିଏ ଦିନ ହିସାବରେ ବାର ହଜାର ଦିବ୍ୟ ବର୍ଷ ସେମାନଙ୍କର, ତା ଅର୍ଥ ଆମ ପୃଥିବୀ ଲୋକରେ ଅନେକ ବର୍ଷ। ତେଣୁ ଏହିପରି ଭାବରେ ତୁମେ କଠୋର ତପସ୍ୟା କଲ ଏବଂ ମଦାତ୍ମନ, କିନ୍ତୁ ତପସ୍ୟା କରିବା ସମୟରେ ତୁମେ କାହାର ଧ୍ୟାନ କରୁଥିଲ, ମୋର ଧ୍ୟାନ କରୁଥିଲ। ତେଣୁ ଏପରି କଠୋର ତପସ୍ୟା କରି ତୁମେ ସବୁ ସମୟରେ ମନରେ ମୋର ଧ୍ୟାନ କରୁଥିଲ। ତପସ୍ୟା ଶ୍ରଦ୍ଧେୟା ନିତ୍ୟଂ ଭକ୍ତ୍ୟାଚ ହୃଦି ଭାବିତ, ତାହେଲେ କଣ କେବଳ ଜଣେ କଠୋର ତପସ୍ୟା କରି ଭଗବାନଙ୍କୁ ପ୍ରାପ୍ତ ହୋଇପାରିବ? କେବଳ କଠୋର ତପସ୍ୟା ଦ୍ୱାରା ଭଗବାନଙ୍କୁ ପ୍ରାପ୍ତ ହେବା ଏତେ ସହଜ ନୁହେଁ। ତେଣୁ ପୃଷ୍ଣୀ ଏବଂ ଶ୍ୱେତବା ଯେଉଁ ତପସ୍ୟା କରୁଥିଲେ, ତେଣୁ କୁହାଯାଉଛି ତପସ୍ୟା ଶ୍ରଦ୍ଧେୟା, ଶ୍ରଦ୍ଧା ପୂର୍ବକ, ଶ୍ରଦ୍ଧା କାହା ପ୍ରତି? ଭଗବାନଙ୍କ ପ୍ରତି ପୂର୍ଣ୍ଣ ବିଶ୍ୱାସ। ଶ୍ରଦ୍ଧା ଶବ୍ଦ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, ଶ୍ରଦ୍ଧା ମାନେ ବିଶ୍ୱାସ, ଦୃଢ଼ ବିଶ୍ୱାସ, ଭଗବାନଙ୍କ ଉପରେ ଦୃଢ଼ ବିଶ୍ୱାସ ରଖି। ଶ୍ରଦ୍ଧେୟା ନିଶ୍ଚୟ ଭକ୍ତ୍ୟା ଏବଂ ଭକ୍ତି ଭାବରେ ହୃଦି ଭାବିତା, ହୃଦୟରେ ଭକ୍ତି ଭାବରେ ମୋର ଧ୍ୟାନ କରି ତୁମେ କଠୋର ତପସ୍ୟାରେ ରତ ହୁଅ। ତେଣୁ ଭକ୍ତି ବିନା କୌଣସି ତପସ୍ୟା ସଫଳ ହୋଇପାରିବ ନା, ସେଥିପାଇଁ ଶୁକ୍ର ଏବଂ କୃଷ୍ଣୀ ଭକ୍ତି ଭାବରେ ତପସ୍ୟା ଆଚରଣ କଲେ, ଭଗବାନଙ୍କର ଧ୍ୟାନ କଲେ ଭଗବାନ ବିଷ୍ଣୁଙ୍କର। ପ୍ରାଦୁରାସଂ ବରଦରାସ ଯୁବୟୋକାମାଦିକ୍ଷୟା, ତେଣୁ ତୁମର ଏହି ତପସ୍ୟାରେ, ଭକ୍ତିପୂର୍ଣ୍ଣ ତପସ୍ୟାରେ ମୁଁ ସନ୍ତୁଷ୍ଟ ହୋଇ ମୁଁ ଯେ ବରଦରାସ, ଅର୍ଥାତ୍ ବର ଦେବାରେ ମୁଁ ଶ୍ରେଷ୍ଠ ଭଗବାନ କହୁଛନ୍ତି ଯେ ଭରତ ରାଜ ବା ଭରତ ରାଜ ତେଣୁ ମୁଁ ବର ଦେବାରେ ଯେ ଶ୍ରେଷ୍ଠ ମୁଁ ଆବିର୍ଭୂତ ହେଲି ତୁମ ସମ୍ମୁଖରେ ତୁମମାନଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ପ୍ରିୟତମ ବର ଇଚ୍ଛୁକ୍ତେ ମୁଁ ଯେତେବେଳେ ତୁମମାନଙ୍କୁ କହିଲି ଯେ ତୁମମାନେ ତୁମର ପ୍ରିୟ ବର କଣ ଚାହୁଁଛ ତୁମେ ମାଗ ତେଣୁ ତୁମମାନେ କଣ କହିଲ ନା ମାଦୃଶ ବାବୃତ୍ତ ସୁତ ତୁମେମାନେ ସେତେବେଳେ ତମେ ମୁକ୍ତିର କାମନା କରିନଥିଲ ମୋ ଠାରୁ ମୁକ୍ତି ମାଗିନଥିଲ ତୁମେ ଚାହିଁଥିଲ ମୋ ପରି ଏକ ସୁତଳା ପୁତ୍ରକୁ ପ୍ରାପ୍ତ ହେବା ପାଇଁ ଅଦୃଷ୍ଟ ଅନ୍ୟତମ ଲୋକେ ଶିଳଦାୟ ଗୁଣୈତମ ଅହଂ ସୁତବାନ ଅଭାବ କୃଷ୍ଣ ଗର୍ଭ ଇତିଶ୍ରୁତ ତେଣୁ ତୁମେମାନେ ଯେତେବେଳେ ମୋ ପରି ପୁତ୍ର କାମନା କଲ ସେତେବେଳେ ମୋ ପରି ପୁତ୍ର ତ କେହି ହେଇପାରିବେ ନାହିଁ ଭଗବାନ କହୁଛନ୍ତି ତେଣୁ ମୁଁ ନିଜେ ଆବିର୍ଭୂତ ହେଲି ତୁମର ପୁତ୍ର ରୂପରେ କାରଣ ଭଗବାନ ହେଉଛନ୍ତି ଅସମର୍ଥ ତାଙ୍କୁ ଅସମର୍ଥ ବୋଲି କୁହାଯାଏ ଅସମ ଏବଂ ଉର୍ଦ୍ଧ ଅର୍ଥାତ୍ ଭଗବାନଙ୍କର କେହି ସମକକ୍ଷ ହେଇପାରିବେ ନାହିଁ ବା ତାଙ୍କଠାରୁ ବଡ଼ କେହି ବଳିକରି ହେଇପାରିବେ ତେଣୁ କେହି ଭଗବାନଙ୍କର ସମକକ୍ଷ ହେଇପାରିବେ ନାହିଁ ତେଣୁ ଭଗବାନ କହୁଛନ୍ତି ଯେ କୃଷ୍ଣ କହୁଛନ୍ତି ଯେ ମୋ ପରି ମୁଁ କାହାକୁ ନ ଦେଖି ସଂସାରରେ ମୁଁ ନିଜେ ତୁମର ପୁତ୍ର ଭାବରେ ଅବତରିତ ହେଲି ଏବଂ ମୁଁ ଦେଖିଲି ତୁମ ପରି ଚରିତ୍ରବାନ ଏବଂ ଶୀଳ ସମ୍ପନ୍ନ ଗୁଣ ସମ୍ପନ୍ନ ବ୍ୟକ୍ତି ଆଉ କେହି ନାହାନ୍ତି ତେଣୁ ମୁଁ ତୁମର ପୁତ୍ର ରୂପରେ ଆବିର୍ଭୂତ ହେଲି ଏବଂ ମୋର ନାମ ସେତେବେଳେ କୃଷ୍ଣ ଗର୍ଭ ହେଲା କୃଷ୍ଣ ଗର୍ଭ ନାମରେ ମୁଁ ବିଖ୍ୟାତ ହେଲି ତେଣୁ ପୂର୍ବଜନ୍ମ କଥା ସ୍ମରଣ କରିବା ଦେଇ ଭଗବାନ କହୁଛନ୍ତି ଯେ ମୁଁ ପୂର୍ବଜନ୍ମରେ ତୁମର ଥରେ ପୁତ୍ର ହେଇସାରିଛି ଥରେ ନୁହଁ ଇଏ ହେଉଛି ପ୍ରଥମ ଜନ୍ମ କଥା କହୁଛନ୍ତି ଯେତେବେଳେ ମୁଁ କୃଷ୍ଣ ଗର୍ଭ ତୁମେ ଯେତେବେଳେ କୃଷ୍ଣ ସେତେବେଳେ ଥିଲ ସେତେବେଳେ ମୁଁ ତୁମର ପୁତ୍ର ରୂପରେ କୃଷ୍ଣ ଗର୍ଭ ନାମରେ ଖ୍ୟାତ ହେଇଥିଲି ପୁଣି କହୁଛନ୍ତି ତୟର ବା ପୁନର୍ ଏବଂ ଏବଂ ଅଧିକାଂଶ କକ୍ଷପ ତାର ପରବର୍ତ୍ତୀ ଜନ୍ମରେ ତୁମେ ଦୁଇ ଜଣ ପୁଣି ଅଦିତି ଏବଂ କଶ୍ୟପ ରୂପରେ ଜନ୍ମଗ୍ରହଣ କଲ ଦେବକୀ ଅଦିତି ହେଲେ ଏବଂ ବସୁଦେବ କଶ୍ୟପ ଉପେନ୍ଦ୍ର ଇତି ବିଖ୍ୟାତ ବ୍ରାହ୍ମଣ ସ୍ୱାତ ବ୍ରାହ୍ମଣ ଏବଂ ସେ ଜନ୍ମରେ ମୁଁ ତୁମର ପୁତ୍ର ରୂପରେ ପୁନଃ ଜନ୍ମଗ୍ରହଣ କଲି ଆବିର୍ଭୂତ ହେଲି ଏବଂ ସେ ଜନ୍ମରେ ମୋର ନାମ ଥିଲା ଉପେନ୍ଦ୍ର ଏବଂ ମୁଁ ବାମନ ହେଇଥିବା ହେତୁ ମୋର ନାମ ମଧ୍ୟ ବାମନ ହେଇଥିଲା ସେ ଅବତାର ଯେଉଁ ଭଗବାନ ବାମନ ଦେବ ବଳିଙ୍କ ଠାରୁ ତିନିପାଦ ଭୂମି ଦାନସୂତ୍ରରେ ଗ୍ରହଣ କରି ଇନ୍ଦ୍ରଙ୍କୁ ପ୍ରଦାନ କରିଥିଲେ ଏବଂ ବଳିଙ୍କୁ ଶୁକ୍ଳକୁ ପ୍ରେରଣ କରିଥିଲେ ଇନ୍ଦ୍ର ଠାରୁ ଅଧିକ ଐଶ୍ୱର୍ଯ୍ୟ ପ୍ରଦାନ କରି ବଳିଙ୍କୁ ଶୁକ୍ଳକୁ ପ୍ରଦାନ କରିଥିଲେ ଏବଂ ତାଙ୍କୁ ଆଶୀର୍ବାଦ କରିଥିଲେ ଯେ ବଳି ମହାରାଜ ପରବର୍ତ୍ତୀ ଇନ୍ଦ୍ର ହେବେ ତେଣୁ ବଳି ମହାରାଜ ବର୍ତ୍ତମାନ ମଧ୍ୟ ଶୁକ୍ଳଲୋକରେ ପ୍ରତୀକ୍ଷା କରୁଛନ୍ତି ଆଗାମୀ ମନ୍ମନ୍ତରରେ ଇନ୍ଦ୍ର ହେବା ପାଇଁ ତେଣୁ ଭଗବାନଙ୍କୁ ତିନିପାଦ ଭୂମି ଦେଇଥିବାରୁ ବଳି ମହାରାଜ ଏତେ ସବୁ ପ୍ରାପ୍ତ ହେଲା ତେଣୁ ସେ ଭଗବାନ ବାମନ ଦେହ ଅବତାର ଭଗବାନ ବାମନ ରୂପରେ ଅବତରିତ ହୋଇଥିଲେ ଯେତେବେଳେ ବସୁଦେବ ଦେବକୀ ଅଦିତି ଏବଂ କର୍ଷକ ରୂପରେ ଜନ୍ମଗ୍ରହଣ କରିଥିଲେ ତୃତୀୟସ୍ମିନ୍ ଭବେ ହମ୍ବୈ ତେନୈବ ପୁଷା ସ୍ୱାହମ ଜାତ ଭୂୟ ତୟରେବ ସପ୍ତମୀ ବ୍ରାହ୍ମଣ ସତୀ ତେଣୁ ବର୍ତ୍ତମାନ ଏହି ତୃତୀୟ ଜନ୍ମରେ ମୁଁ ତୁମର ପୁତ୍ର ରୂପରେ ଅବତୀର୍ଣ୍ଣ ହେଇଛି ଏବଂ ମୁଁ ଯାହା କହୁଛି ଏହା ହେଉଛି ସତ୍ୟ ତେଣୁ ଭଗବାନ ଯେକି ସତ୍ୟ ଧର୍ମାୟ ଦୃଷ୍ଟ ଯେକି ସତ୍ୟ ପରମ ସତ୍ୟ ସେ କହୁଛନ୍ତି ମୋର ବାକ୍ୟ ମଧ୍ୟ ସତ୍ୟ ମୁଁ ଯାହା କହୁଛି ଏହା ସତ୍ୟ ଏଥିରେ ଅବିଶ୍ୱାସ କରିବାର କିଛି ନାହିଁ ତେଣୁ ବର୍ତ୍ତମାନ ତୃତୀୟ ଥର ପାଇଁ ଏଇ ବପୁ ଧାରଣ କରି ରୂପ ଧାରଣ କରି ମୁଁ ତୁମର ପୁତ୍ର ରୂପରେ ଦୁହିଁଙ୍କର ପୁତ୍ର ରୂପରେ ଅବତୀର୍ଣ୍ଣ ହେଇଛି ଏତଦ୍ଭାବ ଦର୍ଶିତ ରୂପମ ପ୍ରାକ୍ ଜନ୍ମ ସ୍ମରଣାୟ ମୁଁ କିନ୍ତୁ ଏଇ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ଯେଉଁ ପ୍ରକଟ ହେଇଛି ଏବଂ ତୁମେମାନେ ବାରମ୍ବାର ମୋତେ ଅନୁରୋଧ କରୁଛ ଏଇ ଚତୁର୍ଭୁଜ ମୂର୍ତ୍ତିକୁ ସମ୍ବରଣ କରିବା ପାଇଁ ତେବେ ମୁଁ ଏଇ ଚତୁର୍ଭୁଜ ରୂପ ଧାରଣ କରି ଅବତରିତ ହେବାର କାରଣ କଣ ଶୁଣ ମୁଁ ଏଇଥିପାଇଁ ଅବତରିତ ହେଇଛି ଚତୁର୍ଭୁଜ ମୂର୍ତ୍ତି ରୂପରେ ତୁମକୁ ତୁମର ପୂର୍ବଜନ୍ମ କଥା ସ୍ମରଣ କରାଇଦେବା ପାଇଁ ଏତଦ୍ ଦର୍ଶିତ ରୂପ ପ୍ରାକ୍ ଜନ୍ମ ସ୍ମରଣାୟ ଯେ ତୁମର ପୂର୍ବ ଦୁଇଟି ଜନ୍ମରେ ମୁଁ ତୁମର ପୁତ୍ର ଭାବରେ ଜନ୍ମଗ୍ରହଣ କରି ସାରିଛି ଏକଥା ଜଣାଇଦେବା ପାଇଁ ମୁଁ ଏହି ରୂପ ଧାରଣ କରିଛି ନାନ୍ୟଥା ମଦ୍ଭବଂ ଜ୍ଞାନ ମର୍ତ୍ତ୍ୟଲିଙ୍ଗେନ ଜାୟତ ଆଉ ମୁଁ ଯଦି ଚତୁର୍ଭୁଜ ମୂର୍ତ୍ତି ଧାରଣ କରିନଥାନ୍ତି ସାଧାରଣ ମନୁଷ୍ୟ ଶିଶୁ ପରି ଜନ୍ମ ହୋଇଥାନ୍ତି ତାହେଲେ ତୁମେ ମୋତେ ସାଧାରଣ ମନୁଷ୍ୟ ଶିଶୁ ପରି ହିଁ ଜ୍ଞାନ କରିଥାଉ ତୁମେ ମୋତେ ଭଗବାନ ବୋଲି ଜାଣିନଥାନ୍ତ ଏବଂ ତୁମେ ଜାଣିନଥାନ୍ତ ଯେ ପୂର୍ବରୁ ଦୁଇଥର ମୁଁ ତୁମର ପୁତ୍ର ରୂପରେ ଅବତୀର୍ଣ୍ଣ ହୋଇଛି ଏବଂ ତୃତୀୟ ଥର ପାଇଁ ମୁଁ ତୁମର ପୁତ୍ର ରୂପରେ ଆସିଛି ଯେହେତୁ ତୁମେ ସେ କାମନା କରିଥିଲେ ମୋତେ ପୁତ୍ର ରୂପରେ ପ୍ରାପ୍ତ ହେବା ତେଣୁ ଏକଥା ତୁମକୁ ଜଣାଇଦେବା ପାଇଁ ମୁଁ ଏଇ ଚତୁର୍ଭୁଜ ମୂର୍ତ୍ତି ଧାରଣ କରି ଅବତରିତ ହେଲି ଯୁବାମାନ ପୁତ୍ର ଭାବେନ ବ୍ରହ୍ମ ଭାବେନ ଚାଷକ ତେଣୁ ବର୍ତ୍ତମାନ ତୁମେ ଦୁଇ ଜଣ ଭଗବାନ ଆଦେଶ ଦେଉଛନ୍ତି ବସୁଦେବ ଦେବକୀଙ୍କୁ ଯେ ବର୍ତ୍ତମାନ ତୁମେ ଦୁଇ ଜଣ ମୋତେ ପୁତ୍ର ଭାବରେ ଗ୍ରହଣ କର ଏବଂ ତା ସହିତ ବ୍ରହ୍ମ ଭାବେ ଦୁଇଟି ଯାକ ଭାବ ରଖିବ ମୋ ପ୍ରତି ଯେ ମୁଁ ଯେ ପରମ ଈଶ୍ୱର ଭଗବାନ ସମସ୍ତ ଲୋକର ସ୍ୱାମୀ ସେ ଜ୍ଞାନକୁ ରଖିଥିବ ତା ସହିତ ପୁତ୍ର ଭାବ ବି ରଖିବ ସେଥିପାଇଁ ଦେବକୀ ବସୁଦେବ ପୂର୍ଣ୍ଣ ମାତ୍ରାରେ ବାତ୍ସଲ୍ୟ ପ୍ରେମର ଆସ୍ୱାଦନ କରିପାରିନଥିଲେ ଯେହେତୁ ତାଙ୍କର ଭଗବତ ଭାବ ରହିଥିଲା କୃଷ୍ଣଙ୍କ ପ୍ରତି ସେମାନେ ଜାଣିଥିଲେ ଯେ ଇଏ ଭଗବାନ ଯଦିଓ ଆମର ପୁତ୍ର ରୂପରେ ଆସିଥିଲେ କିନ୍ତୁ ମାତା ଯଶୋଦା ସେ ଜାଣିନଥିଲେ ଯେ କୃଷ୍ଣ ଭଗବାନ ତେଣୁ ବାତ୍ସଲ୍ୟ ପ୍ରେମର ପୂର୍ଣ୍ଣ ପ୍ରଦର୍ଶନ ଗୋକୁଳରେ ହେଇଥିଲା ମାତା ଯଶୋଦା ପ୍ରଦର୍ଶନ କରିଥିଲେ କୃଷ୍ଣଙ୍କ ପ୍ରତି ତେଣୁ ବେଳେବେଳେ ଭଗବାନ ଶ୍ରୀକୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ପ୍ରକାଶ କଲେ ମଧ୍ୟ ମାତା ଯଶୋଦା କେବେ ବିଶ୍ୱାସ କରୁନଥିଲେ ଯେ ମୋର ପୁତ୍ର କେବେ ଭଗବାନ ହୋଇପାରେ ସେମାନେ ଜାଣିଥିଲେ ଯେ ହଁ କୌଣସି ଜଣେ ମହାନ ଦେବତା ବୋଧେ ଆମର ପୁତ୍ର ରୂପରେ ଜନ୍ମ ହୋଇଛନ୍ତି କିନ୍ତୁ ଭଗବାନ ବୋଲି ସେମାନେ ଜାଣିନଥିଲେ ଯଦିଓ ଗର୍ଗମୁନି ଭଗବାନ କୃଷ୍ଣଙ୍କ ନାମକରଣ ସମୟରେ ନନ୍ଦ ମହାରାଜଙ୍କୁ କହିଦେଇଥିଲେ ଯେ ତୁମର ପୁତ୍ର ନାରାୟଣ ସମ ଭଗବାନ ନାରାୟଣ ଯେପରି ଶକ୍ତିଶାଳୀ ତେଣୁ ତୁମେ ତାଙ୍କୁ ଆଦର ସହିତ ପାଳନ କର କିନ୍ତୁ ଗର୍ଗମୁନି ତାଙ୍କୁ ଏ ରହସ୍ୟ ଉଦ୍ଘାଟନ କରିନଥିଲେ ଯେ ତୁମର ପୁତ୍ର ନାରାୟଣ କେବଳ କହିଥିଲେ ନାରାୟଣ ଯେପରି ଶକ୍ତି ରହିଛି ତୁମ ପୁତ୍ର ତେଣୁ ବ୍ରଜବାସୀମାନେ ପ୍ରକୃତ ପକ୍ଷେ ଏ ଭଗବତ ଜ୍ଞାନ ବା ଭଗବାନଙ୍କର ଐଶ୍ୱର୍ଯ୍ୟ ଜ୍ଞାନ ସେମାନଙ୍କର ନଥିଲା ବା ଯେତେବେଳେ ଭଗବାନ କୃଷ୍ଣ ତାଙ୍କର ଐଶ୍ୱର୍ଯ୍ୟ ପ୍ରଦର୍ଶନ କରନ୍ତି ତାଙ୍କର ପ୍ରେମ ନିକଟରେ ସେ ଐଶ୍ୱର୍ଯ୍ୟ ଲୁପ୍ତ ହେଇଯାଏ ତେଣୁ ବ୍ରଜରେ ଭଗବାନଙ୍କ ପ୍ରତି ଯେଉଁ ପ୍ରେମ ତାହା ପୂର୍ଣ୍ଣ ପ୍ରକାଶିତ ହୋଇଥିଲା, ଯାହାକି ମଥୁରା ଦ୍ୱାରକାରେ ହୋଇପାରିନଥିଲା। ସେଥିପାଇଁ ବ୍ରଜବାସୀ ମାନଙ୍କୁ ଭଗବାନ କୃଷ୍ଣଙ୍କର ଷଷ୍ଠ ଭକ୍ତ ବୋଲି କୁହାଯାଇଛି। ତେଣୁ ମାତା ଯଶୋଦା ସେ ସୌଭାଗ୍ୟ ଲାଭ କରିଥିଲେ ବାତ୍ସଲ୍ୟ ପ୍ରେମର ପୂର୍ଣ୍ଣ ପରିପ୍ରକାଶଟା, କିନ୍ତୁ ମାତା ଦେବକୀ ପ୍ରାପ୍ତ ହୋଇପାରିଲେ ବା ବସୁଦେବ ପ୍ରାପ୍ତ ହୋଇପାରିଲେ। ତେବେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି ଯେ ତୁମେ ଦୁଇ ଜଣଙ୍କ ଏଇ ଭାବ ରଖିବ, କିନ୍ତୁ ଯେମିତି କୃତ ସ୍ନେହ ଜାଗୃତ ମଦଗତି କର, ତୁମେ ଏହିପରି ମୋ ପ୍ରତି ପ୍ରେମ ଭାବ ପ୍ରଦର୍ଶନ କଲେ ଶେଷରେ କ'ଣ ହେବ ନା ମଦଗତି କର, ତୁମମାନେ ଶେଷରେ ସେଇ ପରମ ଗତି ମଦ ଗତିକୁ ପ୍ରାପ୍ତ ହେବ, କୃଷ୍ଣ ଗତିକୁ ପ୍ରାପ୍ତ ହେବ। ଅର୍ଥାତ୍ ଭଗବାନ ସେମାନଙ୍କୁ କହୁଛନ୍ତି ଯେ ଏଥର ତୁମେ ମୋତେ ପୁତ୍ର ଭାବରେ ଏବଂ ଭଗବାନ ଭାବରେ ଚିନ୍ତା କରିଲେ ତୁମର ଏଇ ଜନ୍ମ ଶେଷ ଜନ୍ମ, ଅର୍ଥାତ୍ ତୁମେ ଏଥର ମୋର ଧାମକୁ ପ୍ରାପ୍ତ ହେବ। ଯଦିଓ ତୁମେ ପ୍ରତିଥର ମୋତେ ପୁତ୍ର ଭାବରେ ପ୍ରାପ୍ତ ହେବା ପାଇଁ କାମନା କରିଥିଲ, କେବେ ମୁକ୍ତି ମାଗିନଥିଲ, କିନ୍ତୁ ଏଥର ମୁଁ କୃପା କରି ତୁମକୁ ଦଉଛି, ତୁମେ ମୋର ଧାମକୁ ପ୍ରାପ୍ତ ହେବ। ଯଦିଓ ବସୁଦେବ ଏବଂ ଦେବକୀ କୌଣସି ସାଧାରଣ ଜୀବ ନୁହନ୍ତି, କାରଣ ସାଧାରଣ ଜୀବ ଭଗବାନଙ୍କର ପିତାମାତା ହୋଇନପାରନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କର ନିତ୍ୟ ପିତାମାତା ଦେବକୀ ଏବଂ ବସୁଦେବ, ଯେଉଁମାନେ କି ଭଗବତ ଧାମରେ ନିତ୍ୟ ଭାବରେ ଭଗବାନଙ୍କର ନିତ୍ୟ ପାର୍ଶ୍ୱଦ ରୂପରେ ରହିଛନ୍ତି, ନିତ୍ୟ ପିତାମାତା ରୂପରେ ନିବାସ କରୁଛନ୍ତି। ତେଣୁ ଭଗବାନ ଯେତେବେଳେ ପୃଥିବୀ ପୃଷ୍ଠରେ ଅବତରିତ ହୋଇଥାନ୍ତି, ତେଣୁ ଭଗବାନଙ୍କର ନିତ୍ୟ ପିତାମାତା ବସୁଦେବ ଦେବକୀ ସେ ଅବତରିତ ହୋଇଥାନ୍ତି ଏଇ ଭୌତିକ ସଂସାରରେ। ତେଣୁ ପ୍ରକୃତ ପକ୍ଷେ ସେମାନେ କୌଣସି ବଦ୍ଧ ଜୀବ ନୁହନ୍ତି ବା ସାଧାରଣ ମନୁଷ୍ୟ ନୁହନ୍ତି, ସେମାନେ ନିତ୍ୟ ସିଦ୍ଧ ପରିକର ଭଗବାନଙ୍କର। ଠିକ ସେହିପରି ନନ୍ଦ ଯଶୋଦା ମଧ୍ୟ ଭଗବାନଙ୍କର ନିତ୍ୟ ସିଦ୍ଧ ପରିକର, ଗୋଲୋକ ବୃନ୍ଦାବନରେ ସେ ହେଉଛନ୍ତି ଭଗବାନ କୃଷ୍ଣଙ୍କର ନିତ୍ୟ ପିତାମାତା। ତେଣୁ ଭଗବାନ କହୁଛନ୍ତି ଯେ ତୁମେ ଏଥର ମୋର ଧାମକୁ ପ୍ରାପ୍ତ ହେବ। ତେଣୁ ଭଗବାନ କୃଷ୍ଣ ଯେତେବେଳେ ତାଙ୍କର ଲୀଳା ଶେଷ କଲେ, ସେତେବେଳେ ସମସ୍ତ ଭକ୍ତମାନଙ୍କୁ ସାଥିରେ ନେଇ ତାଙ୍କର ଧାମକୁ ପ୍ରତ୍ୟାବର୍ତ୍ତନ କଲେ, ବ୍ରଜବାସୀମାନଙ୍କୁ ସାଥିରେ ନେଇ ତାଙ୍କର ଧାମକୁ ପ୍ରତ୍ୟାବର୍ତ୍ତନ କଲେ, ଏଣେ ଦ୍ୱାରକାବାସୀମାନଙ୍କୁ ମଧ୍ୟ ତାଙ୍କର ଧାମକୁ ଭଗବାନ ନେଇଥିଲେ। ତେଣୁ ଏହିପରି ଭାବରେ ଭଗବାନ ଏହି ତଥ୍ୟକୁ ଉଦ୍ଘାଟନ କରି ଦେବକୀ ଏବଂ ବସୁଦେବଙ୍କୁ କହୁଛନ୍ତି ଯେ ତୁମେ ଦୁଇ ଜଣ ଯଦି ଏତେ ଭୟଭୀତ କଂସ ଠାରୁ ଭୟଭୀତ ହଉଛ, ତାହେଲେ ତୁମେ ମୋତେ ଶୀଘ୍ର ଏଠାରୁ ନେଇ ନନ୍ଦ ଗୋକୁଳରେ ଛାଡ଼ି ଦେଇ ଆସ। ତେଣୁ ଏ କଥା କହି ଇତିତା ଆସିଦ ହରି ତୃଷ୍ଣି ଭଗବାନ ଆତ୍ମମାୟା। ତେଣୁ ଭଗବାନ ଶ୍ରୀକୃଷ୍ଣ ଏ କଥା କହି ସଙ୍ଗେ ସଙ୍ଗେ ନିଜର ଯୋଗଶକ୍ତି ଦ୍ୱାରା ଯୋଗମାୟା ଦ୍ୱାରା ପିତୃ ସମ୍ପକ୍ଷତ ସଦ୍ୟ ବଭୁବ ପ୍ରାକୃତ ଶିଶୁ। ତେଣୁ ଭଗବାନ ଶ୍ରୀକୃଷ୍ଣ ଏକଥା କହି ଦେବକୀ ଏବଂ ବସୁଦେବଙ୍କୁ ନିଜର ଯୋଗମାୟା ଶକ୍ତି ଦ୍ୱାରା ଦେବକୀ ଏବଂ ବସୁଦେବ ଦେଖୁଥିବା ଅବସ୍ଥାରେ ସେମାନେ ଦେଖୁଛନ୍ତି, ସଙ୍ଗେ ସଙ୍ଗେ ଭଗବାନ ଶ୍ରୀକୃଷ୍ଣ ଚତୁର୍ଭୁଜ ମୂର୍ତ୍ତି ଯେଉଁ ଧାରଣ କରିଥିଲେ, ସଙ୍ଗେ ସଙ୍ଗେ ତାଙ୍କର ଚତୁର୍ଭୁଜ ମୂର୍ତ୍ତି ଅନ୍ତର୍ଧାନ ହୋଇଗଲା ଏବଂ ସେ ଦୁଇ ଭୁଜ ହୋଇଗଲେ, ଦୁଇ ହାତ ହୋଇଗଲା ତାଙ୍କର। ଏବଂ ସେ ଶିଶୁ ରୂପ ଗ୍ରହଣ କରେ। ଦେବକୁ ବସୁଦେବ ଦେଖୁଥିବା ଅବସ୍ଥାରେ ଭଗବାନ ଛୋଟ ଶିଶୁ ରୂପ ଗ୍ରହଣ କଲେ ଦୁଇ ହାତରେ, ପ୍ରାକୃତ ଶିଶୁ। ଯେପରି ସାଧାରଣ ଶିଶୁ ଜନ୍ମ ଲାଭ କରିଥିବା ଶିଶୁ ହୋଇଥାଏ, ସେହି ରୂପକୁ ଧାରଣ କରେ ଭଗବାନ। ଯଦିଓ ସେ ପ୍ରାକୃତ ଶିଶୁ ନଥିଲେ ବା ସାଧାରଣ ଭୌତିକ ଶିଶୁ ନଥିଲେ, ଯେପରି ସାଧାରଣ ଶିଶୁ ଜନ୍ମଗ୍ରହଣ କରନ୍ତି, ଯଦିଓ ଭଗବାନ ସେପରି ନଥିଲେ କିନ୍ତୁ ସେ ମନୁଷ୍ୟ ଶିଶୁ ରୂପ ଗ୍ରହଣ କଲେ। ସେଥିପାଇଁ ଭଗବାନଙ୍କୁ କୁହାଯାଏ କପଟ ମାନସ। ସେ ପ୍ରକୃତ ମନୁଷ୍ୟ ନୁହନ୍ତି, ମନୁଷ୍ୟ ହେବାର କପଟ ଆଚରଣ କରୁଛନ୍ତି, ସେ ହେଉଛନ୍ତି ପ୍ରକୃତ ଭଗବାନ। ତେଣୁ ସେ ଯଦିଓ ମନୁଷ୍ୟ ଶିଶୁ ନୁହନ୍ତି ସ୍ୱୟଂ ଭଗବାନ, କିନ୍ତୁ ମନୁଷ୍ୟ ଶିଶୁ ରୂପରେ ସେ ପ୍ରକଟ ହୁଏ। ଦେବକୁ ବସୁଦେବ ଦେଖୁଥିବା ଅବସ୍ଥା, ଏହା ହେଉଛି ଭଗବାନଙ୍କର ଜନ୍ମ। ତେଣୁ ଭଗବାନ କୃଷ୍ଣଙ୍କ ଦ୍ୱାରା ଆଦିଷ୍ଟ ହୋଇ ବସୁଦେବ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଗୋକୁଳ ନେଇଯିବା ପାଇଁ ଚେଷ୍ଟା କରୁଥିଲେ, ଇଚ୍ଛା କଲେ, ସଙ୍ଗେ ସଙ୍ଗେ ବସୁଦେବଙ୍କର ଯେଉଁ ବନ୍ଧନ ଥିଲା, ଲୌହ ଶିକୁଳି ଦ୍ୱାରା ଯେଉଁ ବନ୍ଧା ହୋଇଥିଲେ ବସୁଦେବ, ସେ ବନ୍ଧନ ଶିଥିଳ ହୋଇଗଲା, ଖୋଲିଗଲା, ଆପେ ଆପେ ଖୋଲିଗଲେ ଭଗବାନଙ୍କର ଇଚ୍ଛାରେ। ତେଣୁ ବସୁଦେବ ସେଇ ଶିଶୁ କୃଷ୍ଣଙ୍କୁ ଧରି ଶ୍ରେଷ୍ଠ ସୌରୀ ଭଗବତ ପ୍ରଚୋଦିତ ସୃତଂ ସମାଦାୟ ସ୍ୱଶ୍ରୁତିକା ଗୃହା ଯଦା ବହିର୍ଗନ୍ତୁ ଇଏ ସତହି ଅଦା ଯୋଗ ମାୟା ଅଜନୀ ନନ୍ଦ ଗାୟ। ତେଣୁ ଯେତେବେଳେ ବସୁଦେବ ଭଗବାନଙ୍କୁ ଧରି ସୃତିକା ଗୃହରୁ ବାହାରିବାକୁ ବାହାରିଲେ, ସେହି ସମୟରେ ଏଣେ ଗୋକୁଳରେ ଦଶଦାଙ୍କର ଗୋଟିଏ କନ୍ୟା ଜାତ ହେଲା। ଯୋଗମାୟାଙ୍କୁ ଯେଉଁ ଭଗବାନ ଆଦେଶ ଦେଇଥିଲେ ଦଶଦାଙ୍କର ଗର୍ଭରୁ ଉତ୍ପନ୍ନ ହେବା ପାଇଁ, ତେଣୁ ସେହି ସମୟରେ ଯୋଗମାୟା ଉତ୍ପନ୍ନ ହେଲେ ଯଶୋଦାଙ୍କ ଏବଂ ଏଣେ ବସୁଦେବ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଧରି ବାହାରିଲେ ସେଇ ବନ୍ଦୀ ଗୃହରୁ ବାହାରକୁ ଆସିବା ପାଇଁ, ସେତେବେଳେ ଯୋଗମାୟାଙ୍କ ଦ୍ୱାରା ବନ୍ଧନ ଖୋଲିଗଲା ଏବଂ ବନ୍ଦୀ ଗୃହର ପ୍ରହରୀମାନେ ସବୁ ନିଦ୍ରାଭିଭୂତ ହେଲେ, ସବୁ ନିଦ୍ରା ଆସି ଘାରିଲା ସେମାନଙ୍କୁ, ସବୁ ଶୋଇଗଲେ ଏବଂ ବନ୍ଦୀଶାଳର ଦ୍ୱାର ଆପେ ଆପେ ଖୋଲିଗଲେ ଭଗବାନଙ୍କ ଇଚ୍ଛା। ଏବଂ ବସୁଦେବ ଯେତେବେଳେ ଶିଶୁକୁ ଧରି ବାହାରକୁ ଆସୁଛନ୍ତି, ଦେଖୁଛନ୍ତି ଯେ ଘନ ଅନ୍ଧକାର ଏବଂ ସେହି ସମୟରେ ବୃଷ୍ଟି ହେଉଛି, ମେଘ ଗର୍ଜନ ହେଉଛି, ଗୁରୁଗମ୍ଭୀର ଗର୍ଜନ ଏବଂ ବୃଷ୍ଟି ହେଉଛି, ମଝିରେ ମଝିରେ ବିଜୁଳି ମରୁଛି। ତେଣୁ ବସୁଦେବ ଚିନ୍ତା କଲେ କିପରି ଭାବରେ ଶିଶୁକୁ ଏ ବର୍ଷାରେ ନେଇକରି ଯିବେ। ସେହି ସମୟରେ ଭଗବାନ ଅନନ୍ତ ଶେଷ, ଯେ ଭଗବାନ କୃଷ୍ଣଙ୍କର ବିସ୍ତାର ରୂପ, ଯେ ଭଗବାନ କୃଷ୍ଣଙ୍କର ସେବା ସବୁ ସମୟରେ କରିଥାନ୍ତି, କିପରି ଭାବରେ ଅନନ୍ତ ଶେଷ ସେବା କରିଥାନ୍ତି ନା, ଭଗବାନଙ୍କର ପାଦୁକା ହେଇଯାନ୍ତି ଅନନ୍ତ ଶେଷ। ଭଗବାନ ଯେଉଁ ପାଦୁକା ଧାରଣ କରିଥାନ୍ତି ସେ ହେଉଛନ୍ତି ଅନନ୍ତ ଶେଷର ବିସ୍ତାର ରୂପ। ଭଗବାନଙ୍କର ଛତ୍ର ସେ ଅନନ୍ତ ଶେଷର ଅବତାର, ଅନନ୍ତ ଶେଷ ଛତ୍ର ଭାବରେ ଭଗବାନଙ୍କୁ ଛାୟା ପ୍ରଦାନ କରିଥାନ୍ତି। ଭଗବାନଙ୍କର ଚାମର ତାହା ଅନନ୍ତ ଶେଷର ଅବତାର, ଛତ୍ର ପାଦୁକା ଶଯ୍ୟା, ଭଗବାନ ଯେଉଁ ଶଯ୍ୟାରେ ଶୟନ କରୁଛନ୍ତି ତାହା ମଧ୍ୟ ଅନନ୍ତ ସଂସ୍କାର ଅବତାର। ଆସନ ଭଗବାନ ଯେଉଁ ଆସନରେ ବସୁଛନ୍ତି ସେ ମଧ୍ୟ ଅନନ୍ତ ସଂସ୍କାର ବିସ୍ତାର ରୂପ। ତେଣୁ ଏହିପରି ଭାବରେ ଭଗବାନଙ୍କର ଯଜ୍ଞ ପବିତ୍ର ସେ ମଧ୍ୟ ଭଗବାନ ଅନନ୍ତ ସଂସ୍କାର ବିସ୍ତାର ରୂପ। ତେଣୁ ଏସବୁ ଭଗବାନଙ୍କର ଅନନ୍ତ ସଂସ୍କାର ବିସ୍ତାର ରୂପ ଅନନ୍ତ ସଂସ୍କାର ଏହିପରି ଭାବରେ ଭଗବାନଙ୍କର ସେବା କରୁଛନ୍ତି ବିଭିନ୍ନ ଭାବ ପରିଧାନ ପରିଧାନ ମାନେ ବସ୍ତ୍ର ଭଗବାନଙ୍କର ବସ୍ତ୍ର ମଧ୍ୟ ଅନନ୍ତ ସଂସ୍କାର ବିସ୍ତାର ରୂପ। ତେଣୁ ଏସବୁ ଅନନ୍ତ ଏହିପରି ସେବା କରୁଛନ୍ତି ଭଗବାନଙ୍କର। ତେଣୁ ଅନନ୍ତ ସଙ୍ଗେ ସଙ୍ଗେ ବସୁଦେବଙ୍କର ପଛରେ ରହି ସେ ତାଙ୍କର ଫଣା ବିସ୍ତାର କରି ସେ ଭଗବାନଙ୍କୁ ମେଘ ବୃଷ୍ଟି କବଳରୁ ରକ୍ଷା କଲେ। ତେଣୁ ଅନନ୍ତ ପଛେ ପଛେ ଚାଲିଥାନ୍ତି ବସୁଦେବଙ୍କର ଫଣା ବିସ୍ତାର କରି। ଏହିପରି ଭାବରେ ବସୁଦେବ ଯେତେବେଳେ ଯାଉଛନ୍ତି ନନ୍ଦ ଗୋକୁଳକୁ ଭଗବାନ କୃଷ୍ଣଙ୍କୁ ନେଇ ସେତେବେଳେ ମଝିରେ ଯମୁନା ଆସୁ ଯମୁନା ନଦୀ ପାର କରିବାକୁ ହେବ ଏବଂ ଯମୁନା ନଦୀ ସେତେବେଳେ ସେଥିରେ ବନ୍ୟା ହେଇଛି ବଢ଼ିଛି ଏବଂ ଭୀଷଣ ଭାବରେ ଜଳ ପ୍ରବାହିତ ହେଉଛି। ଜଳରେ ଅନେକ ପ୍ରକାର ସବୁ ଫେଣ ଦେଖାଯାଉଛି ଏବଂ ମଝିରେ ମଝିରେ ଭଉଁରୀ ଜଳ ଭଉଁରୀରେ ଦୃଷ୍ଟିଗତ ହେଉଛି। ତେଣୁ ଯମୁନା ଭୟଙ୍କର ରୂପ ଧାରଣ କରିଛି। ତେଣୁ ଏପରି ଅବସ୍ଥାରେ ଯମୁନାକୁ ପାର ହେବା ପାଇଁ ବସୁଦେବ ଯେତେବେଳେ ଚିନ୍ତା କରୁଛନ୍ତି କିପରି ଭାବରେ ପାର ହେବେ ସେତେବେଳେ ଭଗବତ ଇଚ୍ଛାରେ ଯମୁନା ବସୁଦେବଙ୍କୁ ରାସ୍ତା ମାର୍ଗ ଦେଉଛି। ଯେପରି ଭଗବାନ ରାମଚନ୍ଦ୍ର ଯେତେବେଳେ ଲଙ୍କାକୁ ଯିବା ପାଇଁ ସେତୁବନ୍ଧ ନିର୍ମାଣ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଯେପରି ସମୁଦ୍ର ତାଙ୍କୁ ମାର୍ଗ ପ୍ରଦାନ କରିଥିଲା ଠିକ୍ ସେହିପରି ଯମୁନା ମାର୍ଗ ପ୍ରଦାନ କରୁଛି ବସୁଦେବ ଯିଏକି କୃଷ୍ଣଙ୍କୁ ଧାରଣ କରି ଯାଉଛନ୍ତି। ତେଣୁ ଉଲ୍ଲେଖ ରହିଛି ଶାସ୍ତ୍ରରେ ଯେ ଯମୁନାର ଜଳ ଯେଉଁ ପ୍ରବାହିତ ହେଉଥିଲା ତାହା ଦୁଇ ଭାଗ ହେଇଗଲା। ଯେତେବେଳେ ବସୁଦେବ କୃଷ୍ଣଙ୍କୁ ଧରି ଯମୁନା ଅତିକ୍ରମ କରିବାକୁ ଯାଉଛନ୍ତି ଯମୁନାର ଜଳ ଦୁଇ ଭାଗ ହେଇଗଲା ଏବଂ ଦୁଇ କରେ କାନ୍ଥ ପରି ଛିଡ଼ା ହେଇଗଲା ଜଳ ମଝିରେ ରାସ୍ତା ହେଇଗଲା ବସୁଦେବଙ୍କୁ ଯିବା ପାଇଁ ଏବଂ ବସୁଦେବ ଏହିପରି ଭାବରେ ଯମୁନାକୁ ପାର କଲେ ଏବଂ ଯେତେବେଳେ ଯାଇ ଗୋକୁଳରେ ପହଞ୍ଚନ୍ତି ସେତେବେଳେ ଭଗବାନଙ୍କର ଇଚ୍ଛାରେ ସମସ୍ତେ ଗୋକୁଳରେ ମଧ୍ୟ ଶୋଇଯାଇଛନ୍ତି ସମସ୍ତେ ସ୍ନାନ କରୁଛନ୍ତି ନିଦ୍ରାରେ ଅଭିଭୂତ ହୋଇଛନ୍ତି ଏବଂ ମାତା ଯଶୋଦା ଯିଏକି କନ୍ୟାକୁ ଜନ୍ମ ଦେଇଛନ୍ତି ସେ ପ୍ରକୃତ କନ୍ୟାକୁ ଜନ୍ମ ଦେବା ପୂର୍ବରୁ ଯୋଗମାୟାଙ୍କର ପ୍ରଭାବରେ ଯଶୋଦା ମାତାଙ୍କର ଗର୍ଭ ଯନ୍ତ୍ରଣାର ଆଭାସ ହେଉଛି। ସେ ଭାବୁଛନ୍ତି ବର୍ତ୍ତମାନ ସେ ସନ୍ତାନକୁ ଜନ୍ମ ଦେବେ ଏବଂ ତାଙ୍କର ଏତିକି ଆଭାସ ହେଉଛି ଯେ ସନ୍ତାନକୁ ସେ ଜନ୍ମ ଦେଲେ କିନ୍ତୁ ସେ କ୍ଲାନ୍ତି ଅନୁଭବ କରି ସେ ମଧ୍ୟ ଶୋଇଯାଇଛନ୍ତି ମାତା ଯଶୋଦା। ସେ ଦେଖିନାହାନ୍ତି ଯେ ସନ୍ତାନ ପୁତ୍ର ହେଇଛି ବା କନ୍ୟା ହେଇଛି ତେଣୁ ନିଦ୍ରିତ ହେଇଯାଇଛନ୍ତି ସମସ୍ତେ। ଏଇ ଅବସ୍ଥାରେ ବସୁଦେବ ଯେତେବେଳେ ଯାଇ ପହଞ୍ଚନ୍ତି ଦେଖୁଛନ୍ତି ସମସ୍ତେ ନିଦ୍ରିତ ଅବସ୍ଥାରେ ରହିଛନ୍ତି ତେଣୁ ସେ ଭଗବାନ କୃଷ୍ଣଙ୍କୁ ସେଠାରେ ରଖି ସେ କନ୍ୟା ସନ୍ତାନକୁ ଧରି ପୁନଃ ଫେରି ଆସିଛନ୍ତି ମଥୁରା ଏବଂ ମଥୁରାକୁ ଯେତେବେଳେ ଫେରି ଆସି ବନ୍ଦୀଶାଳରେ ପ୍ରବେଶ କରିଛନ୍ତି ବନ୍ଦୀ ଗୃହରେ ପୁଣି ସେ କନ୍ୟାକୁ ଦେବକୀଙ୍କ ଶଯ୍ୟା ଉପରେ ରଖିଦେଇଛନ୍ତି ପୁଣି ସେ ବନ୍ଦୀ ଗୃହର ଦ୍ୱାର ଆପେ ଆପେ ବନ୍ଦ ହେଇଯାଇଛି ଏବଂ ବସୁଦେବ ତାର ବନ୍ଧନ ମଧ୍ୟ ଆପେ ଆପେ ପୁଣି ସେ ବାନ୍ଧି ହେଇଯାଇଛନ୍ତି। ତାପରେ ଏ କନ୍ୟା ସନ୍ତାନ କୁଆଙ୍କଣା ରାବ କରୁଛି, କ୍ରନ୍ଦନ କରୁଛି, ଏବଂ କ୍ରନ୍ଦନ ଧ୍ୱନି ସେବନ କରି ପ୍ରହରୀମାନେ ଜାଗ୍ରତ ହେଇଛନ୍ତି ଏବଂ ସଙ୍ଗେ ସଙ୍ଗେ ସେମାନେ କଂସକୁ ସମାଚାର ଦେଇଛନ୍ତି। ତେଣୁ କଂସ ଯିଏକି ବହୁ ଦିନ ଧରି ପ୍ରତୀକ୍ଷା କରୁଥିଲା ଏଇ ଅଷ୍ଟମ ଗର୍ଭ, ସେ ରାତିରେ ଶୋଇପାରୁନଥିଲା କଂସ, ଏତେ ଚିନ୍ତିତ ହୋଇପଡ଼ିଥିଲା ଏବଂ ଭୟଭୀତ ହୋଇପଡ଼ିଥିଲା କଂସ ଯେ ରାତ୍ରିରେ ତାର ନିଦ୍ରା ହେଉଥିଲା, ସବୁ ସମୟରେ ସେ ଶ୍ରୀ ଭଗବାନ ବିଷ୍ଣୁଙ୍କୁ ଦର୍ଶନ କରୁଥିଲା ଭୟଭୀତ ଅବସ୍ଥା। ତେଣୁ କଂସ ଯେତେବେଳେ ସମ୍ବାଦ ମଧ୍ୟରାତ୍ରିରେ ପ୍ରାପ୍ତ ହେଲା, ମଧ୍ୟରାତ୍ରିରୁ କିଛି ସମୟ ଅଧିକା ହୋଇଯାଇଛି କିନ୍ତୁ ରାତ୍ରିରେ ସବୁ ଘଟଣା ଘଟିଯାଉଛି, ତେଣୁ କଂସ ହଠାତ୍ ଶଯ୍ୟା ତ୍ୟାଗ କରି ହାତରେ ତରବାର ଧରି ସେ ବନ୍ଦୀ ଗୃହ ନିକଟକୁ ଅସ୍ତବ୍ୟସ୍ତ ହୋଇ କଂସ ଦୌଡ଼ି ଆସୁଛି ଏବଂ ଭାବୁଛି ଯେ ବର୍ତ୍ତମାନ ମୋର କାଳ ଆସି ଉପସ୍ଥିତ ହୋଇଛି, ବର୍ତ୍ତମାନ ମୋର ମୃତ୍ୟୁ ଆସି ଉପସ୍ଥିତ ହୋଇଛି। ତେଣୁ ଏହିପରି ଭାବରେ କଂସ ଚିନ୍ତା କରି ଯେତେବେଳେ ଆସୁଛି ବନ୍ଦୀ ଗୃହକୁ, ଦେଖୁଛି ଦେବକୀ କନ୍ୟାଟିକୁ ହାତରେ ଧରି ଭୟଭୀତ ଅବସ୍ଥାରେ ରହିଛନ୍ତି, କଂସର ଆଗମନକୁ ପ୍ରତୀକ୍ଷା କରୁଛନ୍ତି। ଏବଂ କଂସ ଯେତେବେଳେ ଦେବକୀଙ୍କ ନିକଟରେ ପହଞ୍ଚିଛି, ଦେବକୀ ବ୍ୟାକୁଳ ହୋଇ କ୍ରନ୍ଦନ କରି କରି କଂସକୁ ନିବେଦନ କରିଥାନ୍ତି ଯେ ହେ ଭ୍ରାତା, ତୁମେ ମୋର ଛଅ ଛଅଟି ସନ୍ତାନକୁ ହତ୍ୟା କରିଛ, ଅବଶ୍ୟ ତାହା ମୋର ଭାଗ୍ୟରେ ଥିଲା, ତେଣୁ ତୁମେ ସେମାନଙ୍କୁ ହତ୍ୟା କରିଛ, କାରଣ ଯେତିକି କଂସକୁ ଆହୁରି ଉତ୍ତେଜିତ କରିବାକୁ ଚାହୁଁନଥିଲ, ତେଣୁ ନିଜର ଭାଗ୍ୟକୁ ସ୍ମରଣ କରି କହୁଛନ୍ତି ତାହା ମୋ ଭାଗ୍ୟରେ ଥିଲା, ତେଣୁ ମୋର ଛଅଟି ସନ୍ତାନର ମୃତ୍ୟୁ ହୋଇଛି ମୋର ଚକ୍ଷୁ ସମ୍ମୁଖରେ। କିନ୍ତୁ ଏଇ ଅଷ୍ଟମ ଗର୍ଭ ଏଇ ଗୋଟିଏ କନ୍ୟା, ଏହାଠାରୁ ତୁମ ପାଇଁ କ'ଣ ଭୟ ଥାଇପାର, ଏବଂ ଏ କନ୍ୟାଟିକୁ ମୁଁ ତୁମର ପୁତ୍ର ବଧୁ କରେଇବି, ତୁମ ପୁତ୍ରକୁ ବିବାହ ଦେବି, ତେଣୁ ଏ କନ୍ୟାଟିକୁ ତୁମେ ମୋତେ ଉପହାର ସ୍ୱରୂପ ପ୍ରଦାନ କର, ଏହାର ବଧ କର ନାହିଁ। ତେବେ କଂସ ଯେ କି ଆସୁରିକ ପ୍ରବୃତ୍ତି ସମ୍ପନ୍ନ ଥିଲା, ସେ ଦେବକୀଙ୍କର କୌଣସି ବ୍ୟାକୁଳ ନିବେଦନକୁ ଶୁଣିବା ପାଇଁ ପ୍ରସ୍ତୁତ ନଥିଲା, ତେଣୁ କଂସ ଦେବକୀଙ୍କ ନିକଟରେ ଆଣ୍ଠେଇ ପଡ଼ି ଦେବକୀଙ୍କ ହାତରୁ ସେ କନ୍ୟାର ଗୋଡ଼ ଧରି ସେ ଟାଣି ଆଣିଲେ, ଦେବକୀଙ୍କୁ ଭର୍ତ୍ସନା କରି ସେ ଯେତେବେଳେ କନ୍ୟାଟିକୁ ଟାଣି ଆଣି ସେ ପଥର ସମ୍ମୁଖରେ ଥିବା ଗୋଟିଏ ପଥରରେ କଚଡ଼ିବା ପାଇଁ ଚେଷ୍ଟା କରି ସେ କନ୍ୟାଟିକୁ ଗୋଡ଼ ଧରି ଉଠେଇକି ଉପରକୁ, ସେହି ସମୟରେ ସେ କନ୍ୟା କଂସର ପାଦ କଂସର ମସ୍ତକରେ ନିଜର ପାଦ ରଖି ଉପରକୁ ଚାଲି ଯାଇଛି, ତାର ହାତରୁ ଖସି ଯାଇଛି ଏବଂ ଆକାଶକୁ ଯାଇ ସେ ଅଷ୍ଟଭୁଜା ମୂର୍ତ୍ତି ଧାରଣ କରିଛନ୍ତି ଦୁର୍ଗା। ପ୍ରକୃତ ପକ୍ଷରେ ଇଏ ଯୋଗ ମାଙ୍କର ବିସ୍ତାର ରୂପ ହେଉଛନ୍ତି ମହାମାୟା, ସେ ହେଉଛନ୍ତି ଦୁର୍ଗା, ସେ ଆକାଶରେ ଅଷ୍ଟଭୁଜା ମୂର୍ତ୍ତି ଧାରଣ କରିଛନ୍ତି। ତେଣୁ ଦୁର୍ଗା ଦେବୀ ବିଭିନ୍ନ ସୁନ୍ଦର ରେଶମୀ ବସ୍ତ୍ର ଏବଂ ଅଳଙ୍କାର ଦ୍ୱାରା ଶୋଭିତ ହୋଇଛନ୍ତି, ଏବଂ ଏ ଆଠଟି ହାତରେ ସେ ଶଙ୍ଖ ଚକ୍ର ଗଦାପଦ୍ମ ଧନୁ ତରବାରୀ ତ୍ରିଶୂଳ ଆଦି ସବୁ ଧାରଣ କରିଛନ୍ତି ଏବଂ ମସ୍ତକରେ ମୁକୁଟ ଧାରଣ କରିଛନ୍ତି ଗଳାରେ ପୁଷ୍ପମାଳା ଧାରଣ କରିଛନ୍ତି ଏହିପରି ଭାବରେ ସେତେବେଳେ ଆକାଶରେ ପ୍ରକଟ ହେଲେ ସେତେବେଳେ କଂସ ଆଶ୍ଚର୍ଯ୍ୟଚକିତ ହେଇଗଲେ ଦୁର୍ଗା ଦେବୀଙ୍କୁ ଦର୍ଶନ କରି ଏବଂ ସେତେବେଳେ ସେ ଭାବୁଛି ଯେ ଏଇ ଦେବକୀ ସାଧାରଣ ମାନୁଛି ଏ ଦୁର୍ଗା ଦେବୀଙ୍କୁ କିପରି ଜନ୍ମ ଦେଲା ତେବେ କଂସ ଯେତେବେଳେ ଏପରି ଚିନ୍ତା କରୁଛି ସେତେବେଳେ ଦୁର୍ଗା ଦେବୀ କଂସକୁ କହୁଛନ୍ତି ରେ ମୂର୍ଖ ତୁ ମୋତେ ହତ୍ୟା କରି କଣ ଲାଭ ପାଇବୁ ତୋର ବଧ କରିବା ପାଇଁ ଭଗବାନ ଅନ୍ୟତ୍ର ଜନ୍ମଗ୍ରହଣ କରିସାରିଛନ୍ତି ତେଣୁ ତୁ ବୃଥା ଏଇ ଦେବକୀକୁ କଷ୍ଟ ଦିଅ ନା ବା ଅନ୍ୟ ଶିଶୁମାନଙ୍କର ହତ୍ୟା କର ତେଣୁ ଏକଥା କହି ଦୁର୍ଗା ଦେବୀ ସେଠାରୁ ଅନ୍ତର୍ଦ୍ଧାନ ହେଇଯାଇଛନ୍ତି ଏବଂ ସେ ବାରଣାସୀ ବିନ୍ଧ୍ୟ ବାରଣାସୀ ଚାଲିଯାଇଛନ୍ତି ଦୁର୍ଗା ଦେବୀ ତେଣୁ ବାରଣାସୀରେ ସେ ଅନ୍ନପୂର୍ଣ୍ଣା ଦୁର୍ଗା କାଳୀ ରୂପରେ ପ୍ରସିଦ୍ଧ ହେଇଛନ୍ତି ତେବେ କଂସ ଦୁର୍ଗା ଦେବୀଙ୍କୁ ଦେଖି ତାର ପୂର୍ଣ୍ଣ ବିଶ୍ୱାସ ହେଇଯାଇଛି କାରଣ ସେ ପ୍ରକୃତରେ ଦେବୀ ଭକ୍ତ ଥିଲା ବିଷ୍ଣୁଙ୍କର ଭକ୍ତ ନଥିଲା ତେଣୁ ଯେତେବେଳେ ଦୁର୍ଗା ଦେବୀ କହିଲେ ଯେ ତାକୁ ବଧ କରିବା ପାଇଁ ଭଗବାନ ଅନ୍ୟତ୍ର ଜନ୍ମଗ୍ରହଣ କରିସାରିଛନ୍ତି ତାର ପୂର୍ଣ୍ଣ ବିଶ୍ୱାସ ହେଇଗଲା ଦୁର୍ଗା ଦେବୀଙ୍କର କଥା କିନ୍ତୁ କଂସ ଭାବିବାକୁ ଆରମ୍ଭ କଲା ଯେ ଯେଉଁ ଦୈବୀବାଣୀ ହେଇଥିଲା ଆକାଶବାଣୀ ହେଇଥିଲା ତାହେଲେ ସେ ଆକାଶବାଣୀ ମିଥ୍ୟା ଥିଲା ତାହେଲେ ଇଏ ଦୈବ ମଧ୍ୟ ମିଥ୍ୟା କହୁଛି ବିଧାତା ମଧ୍ୟ ମିଥ୍ୟା କହୁଛି ତେଣୁ ଏକଥା ଚିନ୍ତା କରି କଂସ ନିଜର ଭୁଲ ବୁଝିପାରିଛି ଯେ ଏଇ ଦୈବବାଣୀ ଉପରେ ବିଶ୍ୱାସ କରି ସେ ଅଯଥା ଦେବକୀଙ୍କର ଛଅ ଛଅଟି ସନ୍ତାନର ବଧ କରିଛି ପ୍ରକୃତ ପକ୍ଷେ କଂସର ବର୍ତ୍ତମାନ ସଦ୍ବୁଦ୍ଧି ଉଦୟ ହେଇଛି ତେଣୁ ସେ ଭାବୁଛି ଯେ ଏଇ ଦୈବବାଣୀ ଉପରେ ବିଶ୍ୱାସ କରି ସେ ଅଯଥା ଦେବକୀଙ୍କର ଛଅ ଛଅଟି ସନ୍ତାନର ବଧ କରିଛି ତେଣୁ ସେ ପ୍ରକୃତ ପକ୍ଷେ ମହାପାପୀ ତେଣୁ ସଙ୍ଗେ ସଙ୍ଗେ ସେ ଦେବକୀ ଏବଂ ବସୁଦେବଙ୍କୁ ବନ୍ଧନ ମୁକ୍ତ କରିଦେଇଛି କଂସ ବନ୍ଧନ ମୁକ୍ତ କରି ଦେବକୀ ଏବଂ ବସୁଦେବଙ୍କ ଚରଣରେ ଯାଇ ପ୍ରଣାମ କରୁଛି କଂସ ଏବଂ କଂସର ଆଖି ଛଳ ଛଳ ହେଇଉଠିଛି ଏବଂ କଂସ କହୁଛି ଦେବକୀ ବସୁଦେବଙ୍କୁ ଯେ ମୁଁ ବହୁତ ବଡ଼ ପାପୀ ଏଇ ଦୈବବାଣୀ ଉପରେ ବିଶ୍ୱାସ କରି ମୁଁ ଅକାରଣରେ ତୁମର ଛଅ ଛଅଟି ସନ୍ତାନର ବଧ କରିଛି ସେଥିପାଇଁ ମୋତେ କ୍ଷମା କରିବି ହୁଏତ ପୁଣି କଂସ ସେମାନଙ୍କୁ ବୁଝେଇବା ପାଇଁ କହୁଛି ଯେ ପ୍ରକୃତ ପକ୍ଷେ ଏହା ତୁମ ଭାଗ୍ୟରେ ଥିଲା କାରଣ ଏ ସଂସାରରେ ପ୍ରତ୍ୟେକ ବ୍ୟକ୍ତି ନିଜ ଭାଗ୍ୟ ଦ୍ୱାରା ନିୟନ୍ତ୍ରିତ ହେଉଛି ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର କର୍ମର ଫଳ ଭୋଗ କରୁଛି ତେଣୁ ସମସ୍ତେ ସମସ୍ତଙ୍କର କର୍ମ ଫଳ ଭୋଗ କରିବା ପାଇଁ ଏହି ପୃଥିବୀରେ ଜନ୍ମଗ୍ରହଣ କରୁଛନ୍ତି ତେଣୁ ଯେଉଁ ଶିଶୁମାନେ ଜନ୍ମ ହେଇ ସେମାନଙ୍କର ବଧ ହେଲା ସେମାନେ ମଧ୍ୟ ତାଙ୍କ କର୍ମଫଳ ଭୋଗ କରୁଛନ୍ତି ଏବଂ ତୁମମାନେ ତାଙ୍କର ପିତାମାତା ହେଇ ତୁମମାନେ ତୁମର କର୍ମଫଳ ଭୋଗ କରୁଛ ତେବେ ପ୍ରକୃତ ପକ୍ଷେ ସଂସାରର ବ୍ୟକ୍ତି ଏ ଶରୀର ସର୍ବସ୍ୱ ହେଇ ଦୁଃଖ ଭୋଗ କରୁଛି। କଂସ ବର୍ତ୍ତମାନ ଉପଦେଶ ଦେଉଛି ଦେବତୀ ଏବଂ ବାସୁଦେବଙ୍କୁ, ଯେପରି ଭଗବାନ କୃଷ୍ଣ ଗୀତାରେ ଉପଦେଶ ପ୍ରଦାନ କରିଛନ୍ତି ଅର୍ଜୁନଙ୍କୁ, କଂସ ମଧ୍ୟ ଠିକ୍ ସେପରି ଉପଦେଶ ପ୍ରଦାନ କରୁଛି ଦେବକୀ ଏବଂ ବାସୁଦେବ। ଏଥିରୁ ଜଣାପଡ଼ୁଛି ଯେ କଂସ ପ୍ରକୃତରେ ବହୁତ ବଡ଼ ଜ୍ଞାନୀ ଥିଲା, ସେ ସବୁ ଜ୍ଞାନ ତା ନିକଟରେ ରହିଥିଲା କିନ୍ତୁ ତାର ବିଜ୍ଞାନ ନଥିଲା, ସେ ଜ୍ଞାନର ଅନୁଭବ ନଥିଲା ତା ନିକଟରେ, ବା ସେ ଜ୍ଞାନ ଅନୁସାରେ ସେ ଆଚରଣ କରୁନଥିଲା। ତେଣୁ ଅନେକ ସମୟରେ ଦେଖାଯାଏ ଯେ ଲୋକ ବିଭିନ୍ନ ଶାସ୍ତ୍ର ଅଧ୍ୟୟନ କରି ସେମାନେ ଜ୍ଞାନ ସଂଗ୍ରହ କରିପାରନ୍ତି, କିନ୍ତୁ ଯେପର୍ଯ୍ୟନ୍ତ ଜ୍ଞାନର ସେମାନେ ଆଚରଣ କରୁନାହାନ୍ତି, ବିଜ୍ଞାନକୁ ପ୍ରାପ୍ତ ହେଇନାହାନ୍ତି, ତାହେଲେ ସେମାନେ ପ୍ରକୃତ ଜ୍ଞାନ ସିଦ୍ଧ ହେଇପାରିବେନି। ତେଣୁ ସେ ଜ୍ଞାନର ଅନୁଭବ ଜୀବନରେ ହେବାର ଅଛି, ତାହେଲେ ତାହା ବିଜ୍ଞାନରେ ପରିଣତ ହେବ। ତେଣୁ ଆମେ ଯେତେବେଳେ ପାଳନ କରିବା, ଶାସ୍ତ୍ର ଜ୍ଞାନ ଅନୁସାରେ ଆଚରଣ କରିବା, ତାହେଲେ ପ୍ରକୃତ ଆମେ ଜ୍ଞାନ ସିଦ୍ଧ ହେବ। ତେଣୁ କଂସ ଯଦିଓ ତାର ଏସବୁ ଜ୍ଞାନ ଥିଲା, କିନ୍ତୁ ତାର ଆଚରଣରୁ ଜଣାଯାଉଛି ଯେ ସେ ସବୁ ଆଚରଣ କରୁନଥିଲା। ଯଦିଓ ବର୍ତ୍ତମାନ ସେ ଦେବତୀଙ୍କୁ ଏପରି ଉପଦେଶ ଦେଉଛି, କିନ୍ତୁ ତାର ବ୍ୟକ୍ତିଗତ ଜୀବନରେ ସେ ଏପରି ଆଚରଣ କରିନି। ସେ ବର୍ତ୍ତମାନ କହୁଛି ଦେବକୀ ବସୁଦେବଙ୍କୁ ଯେ ସଂସାରରେ ଲୋକମାନେ ଶରୀର ସର୍ବସ୍ୱ ହେଉଛନ୍ତି, ସେମାନେ ଭୁଲିଯାଆନ୍ତି ଯେ ସେମାନେ ହେଉଛନ୍ତି ଆତ୍ମା, ଏବଂ ଏ ଶରୀର ଏହା ହିଁ ଜନ୍ମ ମୃତ୍ୟୁକୁ ପ୍ରାପ୍ତ ହେଉଛି, ଆତ୍ମାର ଜନ୍ମ ମୃତ୍ୟୁ ନାହିଁ। ତେଣୁ ଯେଉଁମାନେ ନିଜକୁ ଆତ୍ମା ନ ଭାବି ଶରୀର ବୋଲି ଭାବୁଛନ୍ତି, ସେମାନେ ନିଜର ଶରୀରକୁ ମୁଁ ବୋଲି ଭାବୁଛନ୍ତି, ଏବଂ ଶରୀର ସହିତ ସମ୍ବନ୍ଧିତ ପୁତ୍ର କନ୍ୟା ପିତା ମାତା ବନ୍ଧୁ ବାନ୍ଧବ ଆତ୍ମୀୟ ସ୍ୱଜନ ପରିବାର ସେମାନଙ୍କୁ ମୋର ବୋଲି ଭାବୁଛନ୍ତି। ଏହା ହିଁ ସେମାନଙ୍କ ଦୁଃଖର କାରଣ, ଏବଂ ଯେପର୍ଯ୍ୟନ୍ତ ବ୍ୟକ୍ତି ଏପରି ମହୁଆ ରହିଥିବ, ନିଜ ଶରୀର ପ୍ରତି ମୋହ ଏବଂ ଶରୀର ସହିତ ସମ୍ବନ୍ଧିତ ପୁତ୍ର କନ୍ୟା ପାରିବାରିକ ସଦସ୍ୟମାନଙ୍କ ପ୍ରତି ମୋହ, ସେ ବ୍ୟକ୍ତି କେବେ ହେଲେ ଭଗବତ ଧାମକୁ ପ୍ରାପ୍ତ ହୋଇପାରିବ ନାହିଁ, ଭଗବାନଙ୍କୁ ପ୍ରାପ୍ତ ହୋଇପାରିବ ନାହିଁ। ଯେପର୍ଯ୍ୟନ୍ତ ବ୍ୟକ୍ତି ଆତ୍ମାର ସ୍ଥିତ ନ ହେଇଛି, ସେ ସଂସାରର ଦୁଃଖରୁ ମୁକ୍ତ ହୋଇପାରିବ ନାହିଁ। ବାରମ୍ବାର ଏହି ସଂସାରରେ ସେ ଜନ୍ମଗ୍ରହଣ କରିବ, ବାରମ୍ବାର ଶରୀର ଗ୍ରହଣ କରିବ, ତେଣୁ ତାର ଦୁଃଖ ବାରମ୍ବାର ଏପରି ଚାଲିଥିବ। ତେଣୁ କଂସ ଏପରି ଉପଦେଶ ଯେତେବେଳେ ଦେବକୀ ବସୁଧରଙ୍କୁ ପ୍ରଦାନ କରୁଛି, କିନ୍ତୁ ନିଜ ଜୀବନର ଆଚରଣରେ କଂସ ଏପରି ଆଚରଣ କରୁନି। ସେ ନିଜ ଶରୀର ସର୍ବସ୍ୱ ହେଇଛି, ନିଜ ଶରୀରର ବଧ ହେବ ବୋଲି ସେ ପ୍ରଥମେ ଦେବକୀଙ୍କୁ ବଧ କରିବା ପାଇଁ ପ୍ରୟାସ କରିଥିଲା, ଏବଂ ତାର ପରବର୍ତ୍ତୀ ଅବସ୍ଥାରେ ଦେବକୀଙ୍କର ଛଅଟି ସନ୍ତାନର ବଧ କରିଛି ନିଜ ଶରୀର ରକ୍ଷା କରିବା ପାଇଁ। ଅର୍ଥାତ୍ ସେ ଦେବକୀ ବସୁଦେବଙ୍କୁ ଏପରି ଉପଦେଶ ପ୍ରଦାନ କରି ସାନ୍ତ୍ୱନା ପ୍ରଦାନ କରିବା ପାଇଁ ଚେଷ୍ଟା କରୁଛି। ତେବେ ବସୁଦେବ ଏବଂ ଦେବକୀ ଦେଖୁଛନ୍ତି ଯେ ପ୍ରକୃତ ପକ୍ଷେ କଂସ ଅନୁତାପ କରୁଛି, ତେଣୁ ସେମାନଙ୍କର ଯେଉଁ କଂସ ପ୍ରତି କ୍ରୋଧଭାବ ଥିଲା, ସେ କ୍ରୋଧଭାବକୁ ସେମାନେ ତ୍ୟାଗ କରିଛନ୍ତି। ବସୁଦେବ ଏବଂ ଦେବକୀ କ୍ରୋଧଭାବକୁ ତ୍ୟାଗ କରି ସେମାନେ କଂସର କଥାକୁ ବିଶ୍ୱାସ କରିଛନ୍ତି ଯେ କଂସ ବର୍ତ୍ତମାନ ଅନୁତପ୍ତ, ତେଣୁ ସେମାନେ ତାକୁ କ୍ଷମା କରିଦେଇଛନ୍ତି, ଏବଂ କଂସ ଏପରି ସାନ୍ତ୍ୱନା ଦେଇ ସେଠାରୁ ଚାଲିଯାଇଛି ଏବଂ ବସୁଦେବ ଦେବକୀ ମୁକ୍ତ ହୋଇଯାଇଛନ୍ତି। ତେବେ ଏଥିରୁ ଜଣାପଡ଼ୁଛି ଯେ କଂସ ଯେପର୍ଯ୍ୟନ୍ତ ଦେବକୀ ବସୁଦେବ ନିକଟରେ ଥିଲା ଏବଂ ଦୁର୍ଗା ଦେବୀଙ୍କର ଦର୍ଶନ କରିଥିଲା, ସେପର୍ଯ୍ୟନ୍ତ ତାର ସଦ୍ବୁଦ୍ଧି ଥିଲା, ତାକୁ ଟିକେ ତାର ଟିକେ ସତ୍ସଙ୍ଗ ପ୍ରାପ୍ତ ହୋଇଥିଲା ଏମାନଙ୍କ ଦ୍ୱାରା, କାରଣ ବସୁଦେବ ଏବଂ ଦେବକୀ ସେମାନେ ଭଗବାନଙ୍କର ଭକ୍ତ, ଭଗବାନଙ୍କର ପିତାମାତା, ଏବଂ ଦୁର୍ଗା ଦେବୀ ଏମାନଙ୍କର ସଙ୍ଗ କରି ହୁଏତ କଂସର ବୁଦ୍ଧି ପରିବର୍ତ୍ତନ ହୋଇଯାଇଥିଲା। କିନ୍ତୁ କଂସ ଯେତେବେଳେ ଯାଇ ତାର ରାଜପ୍ରସାଦରେ ପହଞ୍ଚିଲା ଏବଂ ସକାଳୁ ତାର ସବୁ ଅନୁଚର ମନ୍ତ୍ରୀମାନଙ୍କୁ ଡାକି ସେମାନଙ୍କ ନିକଟରେ ଘଟଣା ବର୍ଣ୍ଣନା କଲା, ସେତେବେଳେ କଂସର ଯେଉଁ ମନ୍ତ୍ରୀମାନେ ଥିଲେ, ଯେଉଁମାନଙ୍କୁ ସବୁ ଅସୁର ଥିଲେ, ସେମାନେ ସବୁ କଂସକୁ ଉପଦେଶ ଦେଲେ ଯେ ପ୍ରକୃତ ପକ୍ଷେ ଏଇ ଦେବତାମାନଙ୍କ ଠାରୁ ଆମର ଭୟ କରିବାର କିଛି ନାହିଁ। ସେମାନେ କଂସକୁ ଉପଦେଶ ଦେଉଛନ୍ତି, କାରଣ ଏଇ ଦେବତାମାନେ ସେମାନେ ଭୟଭୀତ ହୋଇ ଆପଣଙ୍କ ଠାରୁ ଭୟପ୍ରାପ୍ତ ହୋଇ ଆପଣଙ୍କୁ ବଧ କରିବା ପାଇଁ ସେମାନେ ଷଡ଼ଯନ୍ତ୍ର କରିଛନ୍ତି। ସେମାନେ ଭଗବାନ ବିଷ୍ଣୁଙ୍କୁ ପଠାଇଛନ୍ତି ଆପଣଙ୍କୁ ବଧ କରିବା ପାଇଁ, ଯେଉଁ ବିଷ୍ଣୁ କି କେଉଁଠାରେ ଜନ୍ମଗ୍ରହଣ କରିସାରିଛନ୍ତି ବୋଲି ଦୁର୍ଗା ଦେବୀ କହିଛନ୍ତି। ତେଣୁ ଦେବତାମାନଙ୍କ ଠାରୁ ପ୍ରକୃତ ପକ୍ଷେ ଭୟ କରିବାର ଆମର କିଛି ନାହିଁ। ଆମେ ଗୋଟେ କାମ କରିବା ଯେ ଏଇ ଭଗବାନ ବିଷ୍ଣୁ ଯଦି ନିକଟରେ କେଉଁଠାରେ ଜନ୍ମଗ୍ରହଣ କରିଛନ୍ତି, ତାହେଲେ ଆଜିଠାରୁ 10 ଦିନ ମଧ୍ୟରେ ଯେତେ ପିଲା ସବୁ ମଥୁରା ବୃନ୍ଦାବନ ସବୁଆଡ଼େ ଜନ୍ମଗ୍ରହଣ କରିଛନ୍ତି, ସମସ୍ତ ଶିଶୁମାନଙ୍କୁ ଆମେ ହତ୍ୟା କରିବା। କଂସର ମନ୍ତ୍ରୀମାନେ କଂସକୁ ପରାମର୍ଶ ଦେଉଛନ୍ତି ଯେ ଆଜିଠାରୁ 10 ଦିନ ମଧ୍ୟରେ ବା 10 ଦିନ କିଛି ଅଧିକ ହେଇଥିବ, ଯେଉଁ ଯେତେ ଶିଶୁ ଜନ୍ମଗ୍ରହଣ କରିଛନ୍ତି ଆମେ ତାଙ୍କୁ ସବୁ ହତ୍ୟା କରିବା। ତାହେଲେ ଭଗବାନ ବିଷ୍ଣୁ ବି ଯେଉଁଠି ଜନ୍ମ ହେଇଥିବେ ସେ ବି ହତ୍ୟାର ଶିକାର ହେବେ, ତାହେଲେ ଆମର କିଛି ଆଉ ଭୟ କରିବାର ନଥିବ। ଏବଂ ତା ସହିତ ଆମେ ଆଉ ଗୋଟିଏ କାର୍ଯ୍ୟ କରିବା, କାରଣ ଏ ଦେବତାମାନେ ଶକ୍ତି ପ୍ରାପ୍ତ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଠାରୁ, ସେମାନଙ୍କର କିଛି ନିଜସ୍ୱ ଶକ୍ତି ନାହିଁ। କାରଣ ଆମେ ଦେଖିଛୁ ଯେ ଯେତେବେଳେ ଆପଣ ମନ୍ତ୍ରୀମାନେ କହୁଛନ୍ତି କଂସକୁ, ଯେତେବେଳେ ଆପଣ ଯୁଦ୍ଧରେ ବାଣ ନିକ୍ଷେପ କରନ୍ତି, ସେତେବେଳେ ଦେବତାମାନେ ଆପଣଙ୍କର ବାଣ ଭୟରେ ସେମାନେ ପକ୍ଷଘୁଞ୍ଚ ଦେଇ ପଳାୟନ କରିଥାନ୍ତି। ତେଣୁ ଦେବତାମାନେ ଆପଣଙ୍କର ସମ୍ମୁଖୀନ ହୋଇପାରନ୍ତି ନାହିଁ ଯୁଦ୍ଧରେ, ସେମାନେ ନିଜକୁ ଲୁକ୍କାୟିତ ଅବସ୍ଥାରେ ରଖିଥାନ୍ତି, ତେଣୁ ସେମାନଙ୍କର କିଛି ଶକ୍ତି ନାହିଁ। ସେମାନଙ୍କ ଠାରୁ ଯଦି ଆମର କିଛି ଭୟ କରିବାର ନାହିଁ, ତଥାପି ଆମକୁ ସତର୍କ ରହିବାକୁ ପଡିବ ଦେବତାମାନଙ୍କ ଠାରୁ। ଯେପରି କୁହାଯାଇଛି ଯେ ଯଦି କାହାକୁ ରୋଗ ହୋଇଥାଏ, ଯଦି ସେ ରୋଗର ଉପଚାର ସେ ସଙ୍ଗେ ସଙ୍ଗେ ନ କଲା, ତାହେଲେ ସେ ରୋଗ ଅତ୍ୟନ୍ତ ବଳଶାଳୀ ହୋଇ ଶେଷରେ ତାକୁ ଭଲ କରିବା ମୁସ୍କିଲ ହେଇଯାଏ, କଷ୍ଟସାଧ୍ୟ ହେଇଯାଏ, ସେ ରୋଗ ଆଉ ଭଲ ହୁଏ। ଠିକ୍ ସେହିପରି ଯଦି ଗୃହରେ ନିଆଁ ଲାଗିଛି, ତାହେଲେ ନିଆଁକୁ ସଙ୍ଗେ ସଙ୍ଗେ ଆୟତ୍ତ କରିବା ଆବଶ୍ୟକ, ତାହା ନହେଲେ ସେ ନିଆଁ ଜଳି ଉଠି ସବୁକିଛିକୁ ଭସ୍ମୀଭୂତ କରିଦେବ। କିମ୍ବା ଯଦି ଜଣେ ପ୍ରାରମ୍ଭରୁ ନିଜର ଇନ୍ଦ୍ରିୟ ସଂଯମ କରୁନାହିଁ, ଇନ୍ଦ୍ରିୟମାନଙ୍କୁ ଛାଡ଼ି ଦେଇଛି, ତାହେଲେ ପରବର୍ତ୍ତୀ ଅବସ୍ଥାରେ ଇନ୍ଦ୍ରିୟମାନଙ୍କୁ ସଂଯମ କରିବା ବହୁତ କଷ୍ଟକର ବ୍ୟାପାର। ଠିକ୍ ସେହିପରି ଯେଉଁମାନେ ଶତ୍ରୁ, ସେମାନଙ୍କୁ ପ୍ରତି ସତର୍କ ରହିବା ଆବଶ୍ୟକ ସବୁ ସମୟରେ। ଶତ୍ରୁକୁ ଯଦି ଅବହେଳା କରାଯାଏ, ତାହେଲେ ଶତ୍ରୁ ପରବର୍ତ୍ତୀ ଅବସ୍ଥାରେ ପ୍ରବଳ ହୋଇ ସେ ଆମକୁ ଗ୍ରାସ କରିବ। ତେଣୁ ଏ ଦେବତାମାନଙ୍କୁ ନଷ୍ଟ କରିବାକୁ ହେଲେ ଭଗବାନ ବିଷ୍ଣୁ, ଯିଏକି ସେମାନଙ୍କୁ ଶକ୍ତି ପ୍ରଦାନ କରୁଛନ୍ତି, ତାଙ୍କୁ ନଷ୍ଟ କରିବାକୁ ହେବ। ଏବଂ ଭଗବାନ ବିଷ୍ଣୁ ସେ ନିର୍ଭର କରୁଛନ୍ତି ଯଜ୍ଞ ଉପରେ, କାରଣ ସେ ହେଉଛନ୍ତି ଯଜ୍ଞେଶ୍ୱର। ଯଜ୍ଞରେ ବ୍ରାହ୍ମଣମାନେ ଘୃତାହୁତି ଦେଇ ଭଗବାନ ବିଷ୍ଣୁଙ୍କର ଉପାସନା କରିଥାନ୍ତି। ତେଣୁ ଭଗବାନ ବିଷ୍ଣୁଙ୍କୁ ନିହତ କରିବାକୁ ହେଲେ ପ୍ରଥମେ ଆମକୁ ଏଇ ଯଜ୍ଞକୁ ନଷ୍ଟ କରିବାକୁ ହେବ, ବ୍ରାହ୍ମଣମାନଙ୍କୁ ହତ୍ୟା କରିବାକୁ ହେବ, ଏବଂ ଯେଉଁ ଗାଭୀମାନେ ଦୁଧରୁ ଘୃତ ଉତ୍ପନ୍ନ ହେଉଛି ସେ ଗାଭୀମାନଙ୍କର ମଧ୍ୟ ହତ୍ୟା କରିବାକୁ ହେବ। ତେଣୁ ସଂସାରରେ ଯେତେ ବ୍ରାହ୍ମଣ ବୈଷ୍ଣବ ଅଛନ୍ତି ଏବଂ ଗାଭୀମାନେ ଅଛନ୍ତି, ଗୋରୁ ଗାଈମାନେ ଅଛନ୍ତି, ସେମାନଙ୍କୁ ସବୁ ହତ୍ୟା କରିବା ପାଇଁ ଆପଣ ଆମକୁ ଆଦେଶ ଦିଅନ୍ତି। ତେଣୁ ଏହିପରି ଭାବରେ କଂସର ମନ୍ତ୍ରୀମାନେ ଯେତେବେଳେ କଂସକୁ ପରାମର୍ଶ ଦେଲେ, ଏହି ଅସତ୍ସଙ୍ଗ କେତେ ଭୟଙ୍କର ଏଥିରେ ଆମେ ଜାଣିପାରିବା। ଯେଉଁ କଂସର ସଦ୍ବୁଦ୍ଧି ଉଦୟ ହୋଇଥିଲା ବସୁଦେବ ଦେବକୀଙ୍କ ନିକଟରେ, ସେମାନଙ୍କ ନିକଟରେ ସେ କ୍ଷମାଯାଚନା କରିଥିଲା, ବର୍ତ୍ତମାନ ତାର ଏହି ଆଶ୍ରିକ ପ୍ରଭୃତି ସମ୍ପନ୍ନ ମନ୍ତ୍ରୀମାନଙ୍କ ସାହାଯ୍ୟରେ କଂସର ଦୁର୍ବୁଦ୍ଧି ଉଦୟ ହେଲା, ସେ ବଦଳିବ। ତେଣୁ ସେ ବର୍ତ୍ତମାନ ଆଦେଶ ଦେଲା ତାର ଅନୁଚରମାନଙ୍କୁ ଯେ ସମସ୍ତ ବ୍ରାହ୍ମଣ ବୈଷ୍ଣବ ଏବଂ ଗାଭୀମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିବା ପାଇଁ, ଏବଂ ସେହିଦିନ ଠାରୁ ଦଶ ଦିନ ମଧ୍ୟରେ ଯେତେ ଶିଶୁଙ୍କର ଜନ୍ମ ହୋଇଛି ସେମାନଙ୍କୁ ସବୁ ବଧ କରିବା ପାଇଁ କଂସ ଆଦେଶ କଲେ। ଏହିପରି ଭାବରେ କଂସର ଅତ୍ୟାଚାର ସମସ୍ତେ ଅତିଷ୍ଠ ହୋଇଉଠି, କଂସର ଅନୁଚରମାନେ ସମସ୍ତଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲେ। ତେବେ ଆଜି ଅଧିକ ସମୟ ହୋଇଯାଇଛି, ଆମେ କାଲି ଆପଣମାନଙ୍କୁ ସବୁ ବ୍ରଜଭୂମିକୁ ନେଇଯିବା। ଆମେ ଗୋକୁଳରେ ଭଗବାନ କୃଷ୍ଣଙ୍କୁ ଛାଡ଼ି ଆସିବା ପରେ ଗୋକୁଳରେ କ'ଣ ହେଲା କାଲି ସେ କଥା ଆମେ କାଲି ଶ୍ରବଣ କରିବା। ହରେ କୃଷ୍ଣ। ତେବେ ଆଜିର କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଆମେ ପୁଣି ଆପଣମାନଙ୍କୁ ଅନୁରୋଧ କରୁଛୁ, ଆପଣମାନେ ଏଇ 5 ମିନିଟ୍ ନାମ କୀର୍ତ୍ତନରେ ଅଂଶଗ୍ରହଣ କରିବେ। ସମସ୍ତେ ହାତ ତାଳି ଦେଇ ଉଚ୍ଚସ୍ତରରେ ଭଗବାନଙ୍କ ନାମ କୀର୍ତ୍ତନ